ଆଜି ଆପଣଙ୍କର ଧନକୁଡ଼ା ଜଗନ୍ନାଥ ମନ୍ଦିରରେ ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ପାଇଁ ଆମକୁ ଆପଣ ସୁଯୋଗ ଦେଇଥିବାରୁ ସର୍ବପ୍ରଥମେ ଆମେ ଆପଣଙ୍କ ନିକଟରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ। ଦୈବକ୍ରମେ ମୁଁ ଗତ ଯେଉଁ ଆପଣଙ୍କ ସଂକ୍ରାନ୍ତି ତିଥିରେ ମୁଁ ଆସିଥିଲି, ଏଥିରେ କେମିତି ମୁଁ ଆସିଛି, ତେଣୁ ଗତଥରକୁ ଆମେ ଯେଉଁ କଥାକୁ ବିଶ୍ରାମ ଦେଇଥିଲେ ଆଜି ସେ କଥା ଆରମ୍ଭ କରିବା। ଜଗନ୍ନାଥ ବିଷୟରେ କଥା ଚାଲିଥିଲା, ତେଣୁ ଏ ଜଗନ୍ନାଥ ବଳଦେବ ସୁଭଦ୍ରା ଏମାନେ ଯେଉଁ ଭଗବାନଙ୍କର ଆବିର୍ଭାବ ହୋଇଥିଲା, ଜଗନ୍ନାଥ ବଳଦେବ ସୁଭଦ୍ରା ହେଉଛନ୍ତି ସେଇ କୃଷ୍ଣ ବଳରାମ ଏବଂ ସୁଭଦ୍ରା, ଯିଏକି ଦ୍ୱାପର ଯୁଗର ଅନ୍ତିମରେ ଆସି ଲୀଳା କରିଥିଲେ କୃଷ୍ଣ ବଳରାମ ଏବଂ ତାଙ୍କର ଭଉଣୀ ସୁଭଦ୍ରା। କଦାଚିତି କାଳିନ୍ଦି ତଟ ବିପିନ ସଙ୍ଗୀତ କରବୋ ମୁଦା ଭୀରିନାରୀ ବଦନ କମଳା ସ୍ୱାଦ ମଧୁକୋ ରମା ଶମ୍ଭୂ ବ୍ରହ୍ମାମର ପତି ଗଣେଶାଚିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ତେଣୁ ଯିଏ କାଳିନ୍ଦୀ ତଟ ଯମୁନା ତଟରେ କଦାଚିତ କାଳିନ୍ଦୀ ତଟ ବିଭିନ୍ନ ସଙ୍ଗୀତ କରବ, ସେଇ ଯମୁନା ତଟରେ ଯେଉଁ ବିଭିନ୍ନ ସଙ୍ଗୀତ ବିଶେଷ ଭାବେ ବେଣୁବାଦ କରୁଥିଲେ ସେ ଭଗବାନ ଦଶମ ସ୍କନ୍ଦ ଭାଗବତରେ ଏକୋଇଶ ଅଧ୍ୟାୟରେ ବେଣୁଗୀତି ଗୋଟିଏ ଅଧ୍ୟାୟରେ ବେଣୁଗୀତି ବିଷୟରେ ବର୍ଣ୍ଣନା କରାଯାଇଛି। ଏ ସଙ୍ଗୀତ ଗାନ କରୁଥିଲେ ଭଗବାନ, କଦାଚିତ ସେଇ ଭଗବାନ ଜଗନ୍ନାଥ ଉପରେ ପୂଜିତ ହେଉଛନ୍ତି। କଦାଚିତ କାଳିନ୍ଦୀ ତଟ ବିଭିନ୍ନ ସଙ୍ଗୀତ ମୁଦାଭୀରି ନାରୀ ବଦନ କମଳା ସ୍ୱାଦ ମଧୁକୋ, ବହୁତ ଆନନ୍ଦିତ ହୋଇଯାଉଛନ୍ତି ସମସ୍ତେ। କମଳା ଲକ୍ଷ୍ମୀ ଦେବୀ ଗୋପୀମାନେ ହେଉଛନ୍ତି ଲକ୍ଷ୍ମୀ ସେମାନେ, ତେଣୁ ସେମାନେ ସେ ସ୍ୱାଦକୁ ମଧୁ ଯେଉଁଭଳି ଭାବରେ ମଧୁ ଯେଉଁଭଳି ଭାବେ ଭ୍ରମଣ ଯେଭଳି ମଧୁକୁ ଆସ୍ୱାଦନ କରେ ସେଭଳି ଭାବରେ ସେମାନେ ସେମାନେ ଆସ୍ୱାଦନ କରୁଛନ୍ତି ସଙ୍ଗୀତର ମଧୁ ବା ସଙ୍ଗୀତର ଯେଉଁ ରହିଛି ତା'ର ସ୍ୱାଦ ରହିଛି ଆକର୍ଷଣ ସେମାନେ ସେମାନେ ଆସ୍ୱାଦନ କରୁଛନ୍ତି ସ୍ୱାଦ ମଧୁ ରମା କାଚି ଏବଂ ସମସ୍ତେ ସ୍ୱାଦ ମଧୁକୁ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତ ପଦ ସବୁ ଦେବତାମାନେ ତାଙ୍କର ବନ୍ଦନା କରନ୍ତି। ଦଶମ ସ୍କନ୍ଦ ଏକାଦଶ ସ୍କନ୍ଦରେ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇ ସବୁ ଦେବତାମାନେ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ବିଭିନ୍ନ ସମୟରେ ସବୁ ଦେବତାମାନେ ଆସିକି ସ୍ତୁତି କରନ୍ତି। ଇନ୍ଦ୍ର ତାଙ୍କୁ ବୁଝିପାରିନଥିଲେ ବ୍ରଜଭୂମିକୁ ଧ୍ୱଂସ କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ଭଗବାନ ସାତ ଦିନ ଧରି ଧାରଣ କଲେ ଗୋବର୍ଦ୍ଧନ, ତାପରେ ଆସି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ବ୍ରହ୍ମା ଜାଣିପାରିଲେନି ଭଗବାନଙ୍କୁ, ସେ ଭାବିଲେ ସାଧାରଣ ବାଳକ ଗୋପ ବାଳକ ବୋଲି, ତେଣୁ ତାଙ୍କର ସଖାମାନଙ୍କୁ ନେଇଗଲେ, ତାଙ୍କର ବାଛୁରୀମାନଙ୍କୁ ନେଇଗଲେ, ବତ୍ସାମାନଙ୍କୁ ନେଇଗଲେ। ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରି ସବୁ ଲୀଳା କରିଥିଲେ, ତାପରେ ବ୍ରହ୍ମା ଆସି କ୍ଷମା ପ୍ରାର୍ଥନା କରିଛନ୍ତି। ଏହିଭଳି ଭାବରେ ସମସ୍ତେ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶ ସମସ୍ତେ ତାଙ୍କୁ ତାଙ୍କର ପ୍ରଣାମ ନିବେଦନ କରନ୍ତି। ସେଇ ଜଗନ୍ନାଥ ସ୍ୱାମୀ ଆମର ନୟନକୁ ଆମର ନୟନ ପଥଗାମୀ ହୁଅନ୍ତୁ, ଆମକୁ ବାଟ ବତେଇବେ, ଆମର ଚଲା ବାଟ ଦେଖେ କେଉଁପଟେ ଆମେ ଯିବା ପଡ଼ିବ, ନୟନ ପଥଗାମୀ ଭବ ତୁମେ। ତେଣୁ ସେଇ ଭଗବାନଙ୍କର ଯେ ବଳଦେବ, ଯେ ବଳଦେବଙ୍କର ଆବିର୍ଭାବ ଏଇ 15 ତାରିଖରେ ଅଗଷ୍ଟ 15 ଆପଣମାନେ ଇଣ୍ଡିପେଣ୍ଡେନ୍ସ ଡେ ପାଳନ କରୁଥିବେ, ତେଣୁ ଆମେ ଆମର ଇଣ୍ଡିପେଣ୍ଡେନ୍ସ ଅଲଗା, ଆମର ରାଜନୈତିକ ହିସାବରେ ଆମେ ଇଂରେଜ ସରକାରଙ୍କୁ ମୁକ୍ତ ହେଲେ, କିନ୍ତୁ ଆମର ଯେଉଁ ପରମାର୍ଥିକ ଧାରାରେ ଆମର ଇଣ୍ଡିପେଣ୍ଡେନ୍ସ କହିଲେ ଆମେ ତ୍ରିଗୁଣରୁ ମୁକ୍ତ ହେବା, ଆମେ ତ୍ରିଗୁଣ ଭିତରେ ବନ୍ଦୀ ହୋଇକି ରହିଛେ। ବ୍ରିଟିଶମାନଙ୍କ ଅଧୀନରେ ଥିଲେ, ବ୍ରିଟିଶମାନଙ୍କ ଅଧୀନରୁ ମୁକ୍ତ ହୋଇଗଲେ ଆମେ, କିନ୍ତୁ ଆମେ ଆଉ ଜଣଙ୍କ ଅଧୀନରେ ଆସିଗଲେ ବ୍ରିଟିଶମାନେ ଗଲେ, ଆମେ ଯେଉଁ ରହିଛନ୍ତି ଆମେ ଆଜି ମଧ୍ୟ ଇଏ ମିନିଷ୍ଟର ଠିକ୍ କଲେନି, କାର୍ଯ୍ୟ କଲେ ନାହିଁ, ସିଏ ଆମ କଲେନି, ସିଏ କଲେ, ଏସବୁ ବିଭିନ୍ନ ପ୍ରକାର କଥା ଆସୁଛି, ଘୋଟାଲା ହେଲା ସବୁ ହେଲା, ଏସବୁ ଆମେ ତାଙ୍କ ଅଧୀନରେ ରହିଯାଉଛେ। ଯାହା ବି ହଉ, ଆମର କଥା ହେଉଛି ଆମେ ଯଦିଓ ବ୍ରିଟିଶମାନଙ୍କ ଉପରେ ମୁକ୍ତ ହେଲେ, କିନ୍ତୁ ଆମେ ତ୍ରିଗୁଣରୁ ମୁକ୍ତ ହେଇନି। ଏ ଭୌତିକ ଜଗତ ଯେଉଁ ରହିଛି ତ୍ରିଗୁଣ ରହିଛି, ସତ୍ୟ ରଜତମ ତ୍ରିଗୁଣ ଭିତରେ ଆମେ ରହିଛେ, ବନ୍ଦୀ ହେଇକି ରହିଛେ। ବ୍ରିଟିଶମାନଙ୍କଠାରୁ ମୁକ୍ତ ହେଲେ, କିନ୍ତୁ ତ୍ରିଗୁଣରୁ ଆମେ ମୁକ୍ତ ହେଇନି। ତେଣୁ ଆମର ଯେଉଁ ଇଣ୍ଡିପେଣ୍ଡେନ୍ସ ପାଳନ କରିବା, ଇଏ ହେଉଛି କେମିତି ତ୍ରିଗୁଣରୁ ଆମେ ମୁକ୍ତ ହେବା, ଜଗନ୍ନାଥଙ୍କର ଯେଉଁ ଆମେ ବନ୍ଦନା କରିବା, ଜଗନ୍ନାଥଙ୍କର ଶରଣରେ ଯିବା, ଜଗନ୍ନାଥଙ୍କ ପୂଜା କରିବା, ଜଗନ୍ନାଥଙ୍କ ସେବା କରିବା, ଆର ଉଦ୍ଦେଶ୍ୟ ହେଉଛି ଆମେ ମୁକ୍ତ ହେବା। ବିଦେଶୀ ଶାସନ ତ ମୁକ୍ତ ହୋଇଗଲେ, କିନ୍ତୁ ଆମେ ଏ ଯେଉଁ ରହିଛି ଭଗବାନର ଯେଉଁ ରହିଛି ବହିରଙ୍ଗା ଶକ୍ତି ସତ୍ୱ ରଜତମ ତ୍ରିଗୁଣ, ସେଇ ତ୍ରିଗୁଣରୁ ଆମେ ମୁକ୍ତ ହେବା, ଇଏ ହେଉଛି ପ୍ରକୃତ ସ୍ୱାଧୀନତା। ଆମେ ବର୍ତ୍ତମାନ ତ୍ରିଗୁଣ ଭିତରେ ରହିଛେ, ଆମେ ନ ଚାହିଁଲେ ମଧ୍ୟ ଆମକୁ ମୃତ୍ୟୁ ବରଣ କରିବାକୁ ପଡ଼ୁଛି, ଆମେ ନ ଚାହିଁଲେ ମଧ୍ୟ ଆମକୁ ରୋଗ ପ୍ରାପ୍ତ ହେଉଛି, ଆମେ ନ ଚାହିଁଲେ ମଧ୍ୟ ଆମେ ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟଗ୍ରସ୍ତ ହେଉଛେ, ଏସବୁ ହେଉଛି। ଇଏ ଆମର ସ୍ୱାଧୀନତା ନୁହେଁ, ଆମେ ପରାଧୀନତା, ଆମେ ପରାଧୀନ ହୋଇକି ରହିଛେ। କିନ୍ତୁ ଯେତେବେଳେ ଆମେ ଜଗନ୍ନାଥଙ୍କ ଶରଣରେ ଯିବା, ସେତେବେଳେ ଆମେ ପ୍ରକୃତରେ ମୁକ୍ତ ହେବା, ସ୍ୱାଧୀନ ହେବା, ଆମେ ପ୍ରକୃତ ସ୍ୱରୂପକୁ ପ୍ରାପ୍ତ ହେବା। ତେବେ ସେ ଆମେ ଏତେ ତତ୍ତ୍ୱ କଥା କହିବା ନାହିଁ, ଖାଲି ଆମେ କହିବାର ଉଦ୍ଦେଶ୍ୟ ହେଉଛି ଏଇ ଯେଉଁ ଆପଣମାନେ ଇଣ୍ଡିପେଣ୍ଡେନ୍ସ ଡେ ପାଳନ କଲେ, ଆମେ ପାଳନ କଲୁ ବଳଦେବଙ୍କର ଆବିର୍ଭାବ ତିଥି, ସେଦିନ ମଧ୍ୟ ଶ୍ରାବଣ ପୂର୍ଣ୍ଣମୀ ତିଥି ଥିଲା ଦୈବକ୍ରମେ। ଶ୍ରାବଣ ପୂର୍ଣ୍ଣମୀ ତିଥିରେ ଏଇ ବଳଦେବଙ୍କର ଆବିର୍ଭାବ ହୋଇଥିଲା, ବଳଦେବ ଯିଏକି ବଳରାମ ବଡ଼ ଭାଇ ରୂପରେ ଆସିଥିଲେ। ତେଣୁ ଆମେ ଆମର ଇସ୍କନ ମନ୍ଦିରରେ ଆମେ ସେ ବିଷୟରେ କହିଥିଲେ, ଆଲୋଚନା କରିଥିଲେ। ତେଣୁ ଆପଣମାନେ ମଧ୍ୟ ଆମେ ଅନୁରୋଧ କରିବୁ, ଆପଣମାନେ ମଧ୍ୟ ଆସନ୍ତୁ ଏଇ ଯେଉଁ 23, 24, 25 ତିନି ଦିନ ଆମର ଜନ୍ମାଷ୍ଟମୀ, ଜଗନ୍ନାଥଙ୍କର ଉତ୍ସବ ହେବ, ଜଗନ୍ନାଥଙ୍କର ଆବିର୍ଭାବ, କୃଷ୍ଣଙ୍କର ଆବିର୍ଭାବ, ଜନ୍ମାଷ୍ଟମୀ ହେବ। 23, 24, 25 ଆପଣ ଦେଇଛନ୍ତି ଆଙ୍କୁ ଗୋଟେ ଦେବା, ଆମ ଏଇ ପ୍ରୋଗ୍ରାମ ଦେଇଛନ୍ତି, ଆପଣ ପାଇଛନ୍ତି ଆମ ପ୍ରୋଗ୍ରାମ ଇସ୍କନ। ଆଚ୍ଛା, ପାଳନ ହୋଇଥିଲା,
ଆଚ୍ଛା
ଠିକ ଅଛି। ତେଣୁ ଏଇ ବଳରାମଙ୍କର ଆପଣ ଶୁଣିଥିଲେ, ପ୍ରଭୁ କହିଲେ ଆପଣଙ୍କର ପାଳନ କରାଯାଇଛି ବୋଲି, ବଳରାମ ବଳରାମ ସେ ଯିଏକି ତ୍ରେତା ଯୁଗରେ ସାନ ଭାଇ ରୂପରେ ଆସିଥିଲେ, ଭଗବାନ ରାମଚନ୍ଦ୍ରଙ୍କର ସାନ ଭାଇ ଲକ୍ଷ୍ମଣ ରୂପରେ ଆସିଥିଲେ। କିନ୍ତୁ ଲକ୍ଷ୍ମଣ ରୂପରେ ଆସିକରି ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସେ ଯାହା କହିଲେ ଆଦେଶ ଦେଲେ, ଲକ୍ଷ୍ମଣ ବିନା ବିଚାରରେ ସେଟା ଗ୍ରହଣ କଲେ। ଯେତେବେଳେ ଭଗବାନ ରାମଜୀ ଆଦେଶ ଦେଲେ ତାଙ୍କର ପତ୍ନୀ ସୀତା ମାତାଙ୍କୁ ବନବାସ ପ୍ରଦାନ କରିବା ପାଇଁ, ତାଙ୍କର ଗର୍ଭରେ ସନ୍ତାନ ଥିଲେ, ଆଦର୍ଶ ରାଜା, ରାଜାର ଯେଉଁ ରହିଛି ମର୍ଯ୍ୟାଦା ଲଙ୍ଘନ କଲେ ନାହିଁ, ତାଙ୍କର ଯେଉଁ ଦେଶବାସୀମାନେ କିଏ କହିଟି କହିଦେଲେ ସୀତାଦେବୀଙ୍କ ବିଷୟରେ କହିଦେଲେ, ସୀତାଦେବୀ ଗୋଟିଏ ବର୍ଷ ରହିଲେ ରାବଣର ଯେଉଁ ଲଙ୍କାରେ ରହିଲେ, ସିଏ ଅସତି ହେଲେ ନାହିଁ। ଏଇ ଯେଉଁ ଶୂଦ୍ରର ଜଣେ ପତ୍ନୀ ସିଏ ଗୋଟିଏ ଦିନ ରହିଯାଇଥିଲେ ତାଙ୍କ ବାପ ଘରେ ବୋଲି, ତାଙ୍କର ସ୍ୱାମୀ ଆଲୋକ କଲେ ନାହିଁ, ତାଙ୍କ ଘରକୁ ଆଲୋକ କଲେ ନାହିଁ। ତେଣୁ ସେ କହିଲେ ରାମଚନ୍ଦ୍ର, ତାଙ୍କ ପତ୍ନୀ କହିଲେ ସୀତାଦେବୀ ଗୋଟିଏ ବର୍ଷ କାଳ ରହିଲେ ଲଙ୍କାରେ, ଭଗବାନ ରାମଚନ୍ଦ୍ର ଗ୍ରହଣ କଲେ, ଆଉ ମୁଁ ଗୋଟିଏ ରାତି ରହିଗଲି ପିତାଙ୍କ ପାଖରେ, ମୋତେ ମୁଁ ଔଷଧ ହୋଇଗଲି। ତେଣୁ ସେ କହିଲେ ମୁଁ ସେ ରାମ ନୁହଁ, ସ୍ତ୍ରୈଣ ରାମ, ସେ ସ୍ତ୍ରୈଣ ରାମ, ମୁଁ ସେଭଳି ନୁହଁ, ରାମ ନାହଁ ଭଜେ ପୁନଃ, ମୁଁ ସେଭଳି ରାମଙ୍କର କାର୍ଯ୍ୟ କରିବି ନାହିଁ, ମୁଁ ଜଣେ ଆଦର୍ଶ ଶୂଦ୍ର। ଏକଥା ଶୁଣି ଭଗବାନ ରାମ ଦେଶବାସୀମାନଙ୍କ କଥା ଶୁଣି, ଜଣଙ୍କର କଥା, ମାନଙ୍କର କଥା ନୁହେଁ, ଜଣଙ୍କର କଥା ଶୁଣି ସେ ତ୍ୟାଗ କରିଦେଲେ, ତାଙ୍କ ପତ୍ନୀଙ୍କୁ ତ୍ୟାଗ କରିଦେଲେ, ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ଯାଇ ବନବାସ କରିଦେଇ ଆସ, ଯେଉଁଠି ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଛେ, ବାଲ୍ମୀକି ମହର୍ଷି ବାଲ୍ମୀକି ତାଙ୍କର ଆଶ୍ରମରେ ଛାଡ଼ିଦେଇ ଆସିଲେ, ଗର୍ଭରେ ଅଛନ୍ତି, ସନ୍ତାନ ଅଛନ୍ତି, ଛାଡ଼ିଦେଇ ଆସିଲେ। ତେଣୁ ଲକ୍ଷ୍ମଣ ଠିକ କଲେ ଆଉ ନେକ୍ସଟ ଟାଇମ୍ ଯେତେବେଳେ ଆସିବୁ ଆଉ ସାନ ଭାଇ ରୂପରେ ଆସିବୁ ନାହିଁ, ବଡ଼ ଭାଇ ରୂପରେ ଆସିବୁ। ତେଣୁ ଏ ଦ୍ୱାପର ଯୁଗରେ ଯେତେବେଳେ ଭଗବାନଙ୍କ ଲୀଳା ହେଲା, ପ୍ରତି ଯୁଗରେ ଭଗବାନଙ୍କ ଲୀଳା ହୁଏ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ପ୍ରତି ଯୁଗରେ ଆସନ୍ତି। ତେଣୁ ତ୍ରେତା ଯୁଗରେ ଏଇଭଳି ଭାବରେ ଯେତେବେଳେ ହେଲା, ଲକ୍ଷ୍ମଣ ଦେବ ଚିନ୍ତା କଲେ ନେକ୍ସଟ ଟାଇମ୍ ଯେତେବେଳେ ଆସିବା ଦ୍ୱାପର ଯୁଗରେ ଆଉ ସାନ ଭାଇ ରୂପରେ ଆସିବି ନାହିଁ, ବଡ଼ ଭାଇ ରୂପରେ ଆସିବି। ତେଣୁ ଦ୍ୱାପର ଯୁଗର ଅନ୍ତିମରେ ଅଧିକ 5,500 ବର୍ଷ ତଳର ଘଟଣା। ଭଗବାନଙ୍କର ଯେତେବେଳେ ଲୀଳା ହୋଇଥିଲେ, ଆବିର୍ଭାବ ହୋଇଥିଲେ କୃଷ୍ଣ ବଳରାମ ଇତ୍ୟାଦି, ତେଣୁ ପ୍ରଥମେ ବଳରାମ ଆସିଥିଲେ, ଏଇ ଶ୍ରାବଣ ପୂର୍ଣ୍ଣିମା ତିଥିରେ ସେ ଆସିଥିଲେ। ତେଣୁ ବଳରାମ ସେ ହେଉଛନ୍ତି ଭଗବାନ କୃଷ୍ଣଙ୍କ ପ୍ରଥମ ବିସ୍ତାର ବଳରାମ। ତାଙ୍କ ତତ୍ତ୍ୱ ସବୁ ରହିଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରି ବଳରାମଙ୍କ ଠାରୁ ସବୁ ଭୌତିକ ଜଗତ ସୃଷ୍ଟି ହେଉଛି। ବଳରାମ ଯଦିଓ ଭଗବାନ, କିନ୍ତୁ ସିଏ କୃଷ୍ଣଙ୍କର ସେବା କରୁ, ସାନ ଭାଇ ରୂପରେ ଆସିଲେ ମଧ୍ୟ କୃଷ୍ଣଙ୍କର ସବୁ ସେବା କରିଛନ୍ତି, ବହୁତ ପ୍ରକାର ସେବା। ଆମର ବଳଦେବଙ୍କ କଥା ଚାଲିଛି, 8 ଦିନ ଧରି ଚାଲିବ, କାରଣ ବଳଦେବ 8 ଦିନ ବଡ଼ ଥିଲେ କୃଷ୍ଣଙ୍କ ଠାରୁ। ତେଣୁ 8 ଦିନ ଧରି ଆମେ କଥା କହୁଛେ ବଳଦେବଙ୍କ କଥା। ବଳଦେବଙ୍କ କଥା ଭାଗବତ ବର୍ଣ୍ଣନା କରାଯାଇଛି, ଅନ୍ୟ ଶାସ୍ତ୍ରମାନଙ୍କ ମଧ୍ୟ ବର୍ଣ୍ଣନା କରାଯାଇଛି, ଆମେ ତାଙ୍କ କଥା କହୁଛେ। ତେଣୁ ବଳରାମ ଯେତେବେଳେ ଆସିଲେ, ତାଙ୍କ କଥା ତ ସରିଗଲାଣି, ଭଗବାନ କୃଷ୍ଣ ଆସିବେ ଆସନ୍ତା ଯେଉଁ 23 ତାରିଖ, ଆପଣ 23 ମାନେ 24 କେଉଁ ଦିନ ପାଳନ କରିବେ? 23 ପାଳନ କରିବେ, ଆମେ 2 ଦିନ ପାଳନ କରିବୁ, 23-24। ତେଣୁ ଆପଣ 23 ପାଳନ କଲେ ମଧ୍ୟ ଆପଣ 24 ତାରିଖ ମଧ୍ୟ ଆସିପାରନ୍ତି ଆମ ପାଖକୁ। 24 ଆମର ପାଳନ ହେବ, ଆମ ବୈଷ୍ଣବ ରୀତିରେ 24 ତାରିଖ ପାଳନ ହେବ। 23 ତାରିଖ ସାଧାରଣତଃ ପାଳନ ହେବ। ତେଣୁ ଏଇ ଯେଉଁ ଭଗବାନ ଆସିବେ, ଏଇ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରାତି 12ଟାରେ ଭଗବାନ ଆବିର୍ଭାବ ହେବେ। ଭଗବାନ ଆସିବେ, ଭଗବାନ ଆସିବା ପୂର୍ବରୁ ବଳରାମ ଯେଉଁ ଆସିଲେ, ବଳରାମ ଏ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, କାରଣ ଯେତେ ନବମସ୍କନ୍ଧରେ ବଂଶାବଳୀ ବିଷୟରେ ବର୍ଣ୍ଣନା କରାଯାଉଛି, କିଏ କାହାର ପୁଅ ଏସବୁ ବର୍ଣ୍ଣନା ବଂଶାବଳୀ ରହିଛି ନବମସ୍କନ୍ଧରେ ଭାଗବତମରେ। ତେଣୁ ସେଥିରେ ସୁଖଦେବ ଗୋସ୍ୱାମୀ କହିଲେ, ଏ ରୋହିଣୀ ହେଉଛନ୍ତି, ଇଏ ବଳଦେବ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ପୁଣି କହିଲେ ବଳଦେବ ହେଉଛନ୍ତି ଦେବକୀଙ୍କର ପୁତ୍ର। ତେଣୁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, ଗୁରୁଦେବ ଆପଣ ବଳରାମଙ୍କୁ ଦେବକୀଙ୍କ ପୁତ୍ର କହିଲେ, ପୁଣି ରୋହିଣୀଙ୍କର ପୁତ୍ର କହୁଛନ୍ତି, କେମିତି ଏଇଟା ସମ୍ଭବ? ଦେହ ଅନ୍ତର ନହେଲେ ଜଣେ ଗୋଟିଏ ପିଲାର 2ଟା ମାଆ ହୋଇପାରିବେ ନାହିଁ, ଗୋଟିଏ ମାଆର 2ଟି ପିଲା ହୋଇପାରିବେ, ଗୋଟିଏ ପୁଅର 2ଟି ମାଆ ହୋଇପାରିବେ ନାହିଁ, କେମିତି ହେବ? ତେଣୁ ଏ ପ୍ରଶ୍ନଟି ପଚାରିଥିଲେ, ତେଣୁ ସେ ପ୍ରଶ୍ନର ଉତ୍ତର ଦିଆଯାଇଛି ଏଥିରେ। ବଳଦେବ ଆସି ପ୍ରଥମେ ଆମର ଯେଉଁ ଦେବକୀଙ୍କର ଗର୍ଭରେ ପୂର୍ବରୁ ସବୁ ତାଙ୍କ କଥା ଆସିବ, ଦେବକୀ ବସୁଦେବ ଏମାନେ ହେଉଛନ୍ତି ସେଇ ଯିଏକି ସେଇ ଭଗବାନଙ୍କର ପିତାମାତା, 3 ଜନ୍ମ ଧରି ସେ ତାଙ୍କର ପିତାମାତା ହୋଇକି ଆସୁଛନ୍ତି। ସ୍ୱାମୀ ବାବୁ ମନ୍ମନ୍ତରରେ ସେ ଥିଲେ କୃଷ୍ଣୀ ଏବଂ ସୁତପା, ବ୍ରହ୍ମାଙ୍କର ଆଦେଶରେ ସେମାନେ ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ 10,000 ବର୍ଷ ଧରି ତପସ୍ୟା କରିଥିଲେ। ତେଣୁ ଭଗବାନ ତାଙ୍କ ପାଖରେ ଯେତେବେଳେ ଆବିର୍ଭାବ ହୋଇଥିଲେ, ସେତେବେଳେ ସେ ଚାହିଁଥିଲେ ଆପଣଙ୍କ ଭଳି ପୁତ୍ର ଆମର ଦରକାର। ତେଣୁ ଭଗବାନ ଭଳି ପୁତ୍ର କିଏ ହୋଇପାରିବ? ତେଣୁ ଭଗବାନ ଟିକେ ଚିନ୍ତା କରିବା, ତାଙ୍କର ଡେରି ହୋଇଗଲା, ସେଥିପାଇଁ 3 ଜନ୍ମ ନେବାକୁ ପଡ଼ିଲା। ତେଣୁ ଆଚାର୍ଯ୍ୟମାନେ କୁହନ୍ତି, ଆମେ ଯଦି କିଛି ଦାନ କରିବା ପାଇଁ ସଂକଳ୍ପ କରିଛେ, କିଛି ଜଗନ୍ନାଥଙ୍କୁ ଦାନ ଦେବା, ଯଦି ଡେରି କରିଦେବା ତାହେଲେ 3 ଗୁଣ ବଢ଼ିଯିବ ପେନାଲ ଇଣ୍ଟରେଷ୍ଟ, 3 ଗୁଣ ଦେବାକୁ ପଡ଼ିବ। ଭଗବାନ ଲୀଳା କରୁଛନ୍ତି, ତେଣୁ ଭଗବାନ ପ୍ରଥମେ ତାଙ୍କର ପୁତ୍ର ରୂପେ ଆସିଥିଲେ, କୃଷ୍ଣୀ ଗର୍ଭ ତାଙ୍କ ନାମ ଥିଲା, ସୁତପା ଏବଂ କୃଷ୍ଣୀ। ଯେତେବେଳେ ଭଗବାନ ଆସିବେ ସେତେବେଳେ ସେ କହିବେ, ଏଇ କୃଷ୍ଣ ରୂପରେ ଯେତେବେଳେ ଆସିବେ, ଦଶମ ସ୍କନ୍ଧ 2ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, 3ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଭଗବାନ କହିବେ ପ୍ରଥମେ ଆବିର୍ଭାବ ହେବେ କିଭଳି ଭାବରେ, ନା ଚତୁର୍ଭୁଜ ରୂପ ଧାରଣ କରି ଆବିର୍ଭାବ ହେବେ, ବିଷ୍ଣୁ ରୂପରେ ଆବିର୍ଭାବ ହେବେ ଭଗବାନ, ମଥୁରାର ବନ୍ଦୀଶାଳାରେ, କଂସର ବନ୍ଦୀଶାଳାରେ ଆବିର୍ଭାବ ହେବେ, ବିଷ୍ଣୁ ରୂପରେ ଆବିର୍ଭାବ ହୋଇ ସେ କହିବେ, ତାଙ୍କ ପିତାମାତାଙ୍କ ପୂର୍ବଜନ୍ମ କଥା କହିବେ, 3 ଜନ୍ମ ପୂର୍ବର କଥା କହିଲେ, ସ୍ୱାମୀଭୂମନଙ୍କ ସମୟର କଥା, ଇଏ ହେଉଛି ସପ୍ତମ ମନୁଙ୍କର କଥା, ଇଏ ହେଉଛନ୍ତି ବୈବସତ ମନୁ, ପ୍ରଥମ ମନୁ ଯିଏ ସ୍ୱାମୀଭୂ ମନୁ, ସେଇ ମନଙ୍କ ସମୟରେ ଇଏ ତୁମେ ପିତାମାତା ତୁମେ ଥିଲ କୃଷ୍ଣୀ ଏବଂ ସୁତପା। ତେଣୁ ତୁମେ ଯେତେବେଳେ 10,000 ବର୍ଷ ଧରି ତପସ୍ୟା କରିଥିଲ, ମୁଁ ତୁମ ପାଖରେ ଏହି ରୂପରେ ଆବିର୍ଭାବ ହୋଇଥିଲି, ଯେଉଁ ରୂପରେ ଭଗବାନ ମଥୁରାର ବନ୍ଦୀଶାଳାରେ ଆବିର୍ଭାବ ହେଲେ। ତେଣୁ ସେ କହିଲେ, ତୁମେ ମୋତେ ପୁତ୍ର ରୂପରେ ପାଇବା ପାଇଁ ଚାହିଁଥିଲ, ତେଣୁ ମୋ ଭଳି ତ କେହି ପୁତ୍ର ନାହାନ୍ତି, ତେଣୁ ମୁଁ ତୁମର ପୁତ୍ର ନିଜେ ଆସିଲି। ସେ ସମୟରେ ଆସିଥିଲେ, ତାଙ୍କ ନାମ ହେଇଥିଲା କୃଷ୍ଣୀ ଗର୍ଭ ଭଗବାନ, ଯିଏକି ଯେଉଁ ଧ୍ରୁବ ମହାରାଜ ଯେତେବେଳେ ତପସ୍ୟା କରୁଥିଲେ, 6 ମାସରେ ସେ ଭଗବାନ ପ୍ରାପ୍ତ ହୋଇଥିଲେ। ଧ୍ରୁବଲୋକ ବର୍ତ୍ତମାନ ମଧ୍ୟ ରହିଛି, ଧ୍ରୁବଲୋକ ଯେଉଁଠି ଧ୍ରୁବ ରହିଛନ୍ତି, ଧ୍ରୁବରେ କୁହାଯାଏ, ଧ୍ରୁବଲୋକେ ନାମ ରଖେ, ଧ୍ରୁବେରେ ସାରଥୀ କୁହାଯାଏ, ଅଷ୍ଟସର ସତ ନାମରେ ଆସିବେ ଭଗବାନଙ୍କର ନାମରେ। ତେଣୁ ସେ ଯେଉଁ ଧ୍ରୁବ ପାଖରେ ଆବିର୍ଭାବ ହୋଇଥିଲେ, ସେ ବିଷ୍ଣୁ ଯେଉଁ ଆବିର୍ଭାବ ହୋଇଥିଲେ, ସେ ହେଉଛନ୍ତି କୃଷ୍ଣଙ୍କର ପୁତ୍ର କୃଷ୍ଣଗର୍ଭ। ପୁଣି ସେ ଆସିଲେ ବାମନ ଦେବ ରୂପରେ ଆସିଲେ, ସେ କୃଷ୍ଣ ଏବଂ ସୁତପା ସେଥିରେ କଶ୍ୟପ ଏବଂ ଅଦିତି ଥିଲେ। ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଏ ଭଗବାନ ବାମନ ଦେବ କଥା। ତେଣୁ ଇଏ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗର କଥା। ହଁ, ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗ ସତ୍ୟଯୁଗ। ତେଣୁ ସେ ଯୁଗରେ ଯେତେବେଳେ ବଡ଼ି ମହାରାଜ ଯିଏକି ଅସୁର ଶ୍ରେଷ୍ଠ ଥିଲେ, ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ସେ ସମୟରେ ବଳି ମାଆମାନେ କ'ଣ କଥା କହୁଛନ୍ତି କି? କଥା କହିବା ପାଇଁ ଅଛି କିଛି? ଆପଣ ଆସିକି ଏତିକି କଥା କୁହନ୍ତୁ, ଶୁଣିବା ପାଇଁ ଇଚ୍ଛା ନାହିଁ ଯଦି ତାହେଲେ ଆମେ କଥା ବନ୍ଦ କରି ଆପଣ କଥା ଶୁଣିବା। ନହେଲେ ଆପଣ ଟିକେ ଆସି କୁହନ୍ତୁ, ଆମେ ଶୁଣିବା। ଆପଣ ଆମେ କଥା କହୁଛୁ, ଆପଣ କଥା କାହା କଥା ଶୁଣିବା? ମୁଁ ଚାହୁଁଛି ଆପଣଙ୍କ କଥା ଶୁଣିବା ପାଇଁ। ହଁ, ଦୟାକରି ଟିକେ ନିରନ୍ତର ରକ୍ଷା କରନ୍ତୁ ଭଗବାନ କଥାରେ। ଆମେ କଥା କହିଲା ମାନେ ସେ ଗୋଟେ ଅପରାଧ ହୋଇଯିବ। ଭଗବାନ କଥା ଏବଂ ଭଗବାନ ଭିତରେ କୌଣସି ତଫାତ ନାହିଁ। ଜଗନ୍ନାଥ ଏବଂ ଜଗନ୍ନାଥ ମୂର୍ତ୍ତି ଭଗବାନ ଭିତରେ କୌଣସି ତଫାତ ନାହିଁ। ଜଗନ୍ନାଥ ଭଗବାନ ଏବଂ ତାଙ୍କର ମୂର୍ତ୍ତି ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ କଥା ଯେତେବେଳେ ହେଉଛି ସେତେବେଳେ ଆମେ ଶୁଣିବା, ଶ୍ରବଣ କରିବା, ଏଇଟା ପାନ କରିବା। ଖାଲି ଶୁଣିବା କଥା ନୁହଁ, କେବଳ ପାନ କରାଯିବ। ସେଥିପାଇଁ ଭାଗବତମ ଆରମ୍ଭରେ କୁହାଯାଇଛି, ପିବତମ ରସମାଳୟ ମୁହୁର ରୋଷ ପିବତମ ଭାଗବତମ ରସମାଳୟ ଏ ନିଗମ କଳ୍ପ ତରୋର ଗଳିତମ କଳମ ସୁଗମୁଖା ଅମୃତ ଦେବ ସଂଯୁତମ ପିବତମ ଭାଗବତମ ରସମାଳୟ ଏ ରସର ଆଳୟ। ଏଇଟା ଖାଲି ଶୁଣିବା କଥା ନୁହେଁ, ପାନ କରିବା କଥା, ପିଇଯିବା କଥା। ଆପଣ ତ ପିଅନ୍ତୁ ନାହିଁ ଅଲଗା କଥା, ଆଟଲିଷ୍ଟ ଟିକେ ଶ୍ରବଣ କରନ୍ତୁ। ଶ୍ରବଣ ନ କଲେ ଆପଣ କଥା କହିବେ, ଆମେ ତ ଆପଣଙ୍କ କଥା ଶୁଣିବୁ ନା, ଆମେ କ'ଣ କଥା କହିପାରିବୁ? ବାସୁଦେବ କଥା ପ୍ରଶ୍ନ ପୁରୁଷାଙ୍କ ତ୍ରିଣ ପୁନାନ୍ତି। ଭଗବାନ କଥା ଯେତେବେଳେ ଆସେ ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଆନ୍ତି। ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବକ୍ତାରମ ପୃଚ୍ଛକମ ଶ୍ରୋତୃମ ତତ୍ପାଦ ଶରୀରମ ତଥା। ଯେ କଥା କହୁଛନ୍ତି ସେ ପୁରା ଫୁଲ୍ ଡାଇଭର୍ଟ ଫୁଲ୍ ଆଟେନସନ୍ ରହିବାର ଅଛି, ମାଇଣ୍ଡ ଡାଇଭର୍ଟ ହେଲେ ସେ କଥା କହିପାରିବେ ନାହିଁ। ଆମକୁ ବହି ପଢ଼ୁଦେବୁନୁ ଯେ କହିଦେବୁ, ବହି ପଢ଼ିଦେଇକି କହିଦେଲୁ। ସ୍ରୋତ ଆସୁଛି ଭଗବାନ ପାଖରୁ ଆସୁଛି, ସ୍ରୋତ ଆସୁଛି ମତ ସ୍ମୃତି ଜ୍ଞାନ ବପନମ ଚ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଜଗନ୍ନାଥ ସମସ୍ତଙ୍କ ହୃଦୟରେ ରହିଛନ୍ତି। ସେ ଜ୍ଞାନ ଦେଉଛନ୍ତି, ସ୍ମୃତି ଦେଉଛନ୍ତି ଏବଂ ବିସ୍ମୃତି ମଧ୍ୟ ଦେଉଛନ୍ତି। ତେଣୁ ସେଇଟାକୁ ଯେମିତି ଡିଷ୍ଟର୍ବାନ୍ସ ନ ହୁଏ, ଆପଣମାନେ କଥା କହିଲା ବେଳେ ଆମର ମାଇଣ୍ଡ ଡାଇଭର୍ଟ ହୋଇଯାଉଛି। ତେଣୁ ବକ୍ତା ଯିଏ କହିବେ ସେ ଫୁଲ୍ ଆଟେନସନ୍, ତେଣୁ ତାକୁ ଆପଣମାନେ ସାହାଯ୍ୟ କରିବେ। ତାପରେ ଆସନ୍ତି ପୃଚ୍ଛକମ୍, ଯେ ପ୍ରଶ୍ନ ପଚାରିବେ ବକ୍ତାନ ପୃଚ୍ଛକମ୍ ଶ୍ରୋତୃମ୍। ତାପରେ ଆସନ୍ତି ଶ୍ରୋତୃ, ଆପଣ କଥା କହିଲେ ଚଳିବ ଶ୍ରୋତୃ। ଆପଣ ଯେତିକି ଆଟେନସନ୍ରେ ଶୁଣିବେ ସେତିକି ଆପଣ ପବିତ୍ର ହେବେ। ତତ୍ପାଦ ଶରୀରମ କ'ଣ ବକ୍ତାର ପୃଚ୍ଛକ ତତ୍ପାଦ ଶରୀରମ ଯଥା ବାସୁଦେବ କଥା ପ୍ରଶ୍ନ ପୁରୁଷାଙ୍କ ତ୍ରିଣ ପୁନାନ୍ତି। ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯିବେ, ଆପଣ ଯେଉଁଭଳି ଭାବରେ ଶୁଣିବେ ସେହିଭଳି ଭାବରେ ପବିତ୍ର ହେବେ। ଆମର ଶ୍ରୀ ସୁନ୍ଦର ଗୌରବଙ୍କୁ ସେ ମହାରାଜ ଗୋଟେ କଥା କୁହନ୍ତି, ଇସ୍କନର ଯେ ଗୁରୁଦେବ ଥିଲେ ପ୍ରଭୁ ଜାଣିଥିବେ ତାଙ୍କୁ, ଥରେ କହୁଥିଲେ ଜଣେ ମା ଶାଶୁ ଏବଂ ବୋହୂ, ଶାଶୁ ବୋହୂ ଯାଇଛନ୍ତି ସତ୍ସଙ୍ଗ ଆଟେଣ୍ଡ କରିବା ପାଇଁ ନଦୀ ପାର ହୋଇକି, ଜୁଆରିଆ ନଦୀ ଅଛି, ଜୁଆରିଆ ନଦୀ ପାର ହୋଇକି ଯାଉଛନ୍ତି ପାର ଶୁଣୁଛନ୍ତି କଥା କଥା କଥାକାର ଯେ କଥା କହୁଛନ୍ତି ଭଗବାନ କଥା। ସେ କହିଲେ ଆନନ୍ଦେ ବୋଲ ହରି 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 କରିବେ ଭବୁ ପାରି ଏ କହିଲେ। ତେଣୁ ବହୁ ଶୁଣୁଛନ୍ତି ଆଟେନସନ୍, ସେ ଶୁଣୁ ଅନ୍ୟ କଥା ଶୁଣୁନାହାନ୍ତି, କାହା କଥା ଫୁଲ୍ ଆଟେନସନ୍ ଶୁଣୁଛନ୍ତି। ତେଣୁ ଶୁଣିଲେ ସିଏ ତାଙ୍କର ବିଶ୍ୱାସ ଥିଲା ଭଗବାନ କଥାରେ। ତେଣୁ ବହୁ ଆପଣ ଭଳି ଯିଏ କଥା ହେଉଛନ୍ତି ସେଭଳି କଥା ହେଉଥିଲେ, ସେ ଶୁଣୁନଥିଲେ। ତେଣୁ ଯେତେବେଳେ କଥା ସରିଲା ଫେରିଲେ ନଦୀରେ ଜୁହାର ଜୁହାରିଆ ନଦୀ ଜୁହାର ବଢ଼ିଯାଇଛି, ପାଣି ବଢ଼ିଯାଇଛି। ତେଣୁ ବହୁ ଶୁଣିଛି ଠିକ୍ ଭାବରେ ଆଟେନସନ୍ରେ ସେ ଡାଇଭର୍ଟ ହୋଇନାହିଁ। ଭଗବାନ ଯେତେବେଳେ ଭଗବତ ଗୀତାରେ ଅର୍ଜୁନଙ୍କୁ କହୁଛନ୍ତି କଥା, ଅର୍ଜୁନଙ୍କ ଅନ୍ତରେ ପଚାରିଲେ କଥା ଏ ତ ସୁତମ ତୟା ସୁତ ମାନେ ଏକାଗ୍ର ଚେତସା, ତୁମେ ଏକାଗ୍ର ଭାବରେ ଶ୍ରବଣ କଲ ନାହିଁ। ଏକାଗ୍ର ଭାବରେ ଶ୍ରବଣ କଲେ ତାର ଫଳ ଆସିବ। ଅର୍ଜୁନ ଏକା ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଏକାଗ୍ର ଭାବରେ ଶ୍ରବଣ କରିଥିଲେ, ମାଇଣ୍ଡ ଡାଇଭର୍ଟ ହୋଇନଥିଲା, ତେଣୁ ବହୁ ମଧ୍ୟ ସେହିଭଳି ଶ୍ରବଣ କରିଥିଲେ, ଭବୁ କରି ହରି କରି ବହୁ ବାରି ଭଗବାନଙ୍କ ନାମ ନେଲେ। ତେଣୁ ସେ ଯେତେବେଳେ ଜୁଆରେ ନଦୀ ରହିଛି ବୁଡ଼ିଯିବ, ସେ ଭାସିଯିବ, କିନ୍ତୁ ସେ ଭଗବାନଙ୍କ ନାମ ନେଉଛନ୍ତି ହରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କର ଭବୁ ପାର କରିଥିବେ, ନଈ ପାର କ'ଣ ବଡ଼ କଥା, ନଈ ପାରି ପଳେଇ ଆସିଲେ ଶାଶୁ ଶୁଣିନି ଠିକ ଭାବରେ, ସେ କଥା ହେଉଥିଲା ଅନ୍ୟମାନଙ୍କ ସହିତ, ତେଣୁ ସିଏ ଡୁବୁ ଡୁବୁ ହେଉଛି। ବୋହୁ କହିଲେ, ଶାଶୁ ବୋମା ତମେ ପୁରା ଶୁଣିଲନି କଥା, ଡିଷ୍ଟର୍ବ ହେଇଥିଲେ କି କଥା ଶୁଣିନଥିଲ, ଭଗବାନଙ୍କର ନାମ ନେଲେ ବୋହୁ ପାର ହେଇଯିବ। ସିଏ କହୁଛି ବୋହୁକୁ, ତୁ ମୋତେ ବୁଦ୍ଧି ଶିଖେଇବୁ, ସେ ବୋହୁ କଥା ଶୁଣୁନାହିଁ, ତେଣୁ ସେ ବୁଢ଼ୀ ମଲା ସିଏ। ତେଣୁ ଏ ଭଗବାନ କଥା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଏ ସାଧାରଣ ରାଜନୀତିକ ନେତାମାନଙ୍କ କଥା ନୁହଁ, ବା ଅନ୍ୟ ସମାଜର କଥା ନୁହଁ, ନ୍ୟୁଜ୍ ପେପର୍ର କଥା ନୁହଁ, ବା ଅନ୍ୟ ଭୌତିକ ଶାସ୍ତ୍ର ଭୌତିକ ଗ୍ରନ୍ଥର କଥା ନୁହଁ, ଭଗବାନ କଥା। ଭଗବାନ ତାଙ୍କ କଥା ଭିତରେ କିଛି ତଫାତ୍ ନାହିଁ। ଭଗବାନ କହିଲେ, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟନ ଚ ମଦ୍ଭକ୍ତ ତତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନ ସେଇଠି ରୁହନ୍ତି ଯେଉଁଠି ଭଗବାନ କଥା ହୁଏ। ତେଣୁ ଭଗବାନ କଥାକୁ ଫୁଲ୍ ଆଟେନସନ୍, ପୂର୍ଣ୍ଣ ଶ୍ରବଣ କରି ପାନ କରିବା କଥା, ଆମେ ପାନ କରିପାରୁନି ଆଜି ଅନ୍ତର୍ପ୍ରତି ଶ୍ରବଣ କରିବା, ଡିଷ୍ଟର୍ବ ହେଲେ ଆଉ କେମିତି ହେବ, ଆମେ ତ ଡିଷ୍ଟର୍ବ ହୋଇଯାଉଛୁ, ଆପଣମାନେ ତ କଲା ଛାଡ଼ନ୍ତୁ। ତେଣୁ ଏ କହିବାର ଉଦ୍ଦେଶ୍ୟ ଥିଲା ଯେ ସୁଖଦେବ ଗୋସ୍ୱାମୀ କଥା କହିଛନ୍ତି, ଭଗବାନ କଥା ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯିବେ, ଯେ ବକ୍ତା ଯେ ସେ ଫୁଲ୍ ଆଟେନସନ୍ରେ କଥା କହିବେ, ମାଇଣ୍ଡ ଡାଇଭର୍ଟ ହେବ ନାହିଁ, ଭଗବାନଙ୍କ ପାଦପଦ୍ମରେ ମନକୁ ସ୍ଥିର ରଖି ସେ କଥା କହିବେ, ବକ୍ତା ଆରମ୍ଭ ସେଥିପାଇଁ ତାଙ୍କ ନାମ ଆସିଲା ପ୍ରଥମେ, ସେ ପବିତ୍ର ପ୍ରଥମେ ସେ ପବିତ୍ର ହେବେ, ସେ ପବିତ୍ର ହେଲେ ଅନ୍ୟମାନେ ପବିତ୍ର କରିବେ। ବକ୍ତାରମ୍ ପୃଚ୍ଛକମ୍, ପୃଚ୍ଛକ ଯାହା ପ୍ରଶ୍ନ ପଚାରିଥିବେ ସେ ପ୍ରଶ୍ନର ଉତ୍ତର ଦେବେ, ପୃଚ୍ଛକମ୍ ତାପରେ ଦ୍ୱିତୀୟ ଭାବରେ ସେ ପବିତ୍ର ହେବେ, କାରଣ ତାଙ୍କର ଆଗ୍ରହ ରହିଛି ଶୁଣିବାର କଥା, ତେଣୁ ସେ ପ୍ରଶ୍ନ ପଚାରିଛନ୍ତି, ଆଜି ଆପଣମାନଙ୍କୁ ଆମେ ପଚାରିବେ କ'ଣ ପ୍ରଶ୍ନ ଅଛି, କଥା ସରିଲା ପରେ ଆପଣମାନଙ୍କୁ କ'ଣ ପ୍ରଶ୍ନ ଅଛି, ପୃଚ୍ଛକମ୍। ତାପରେ ଯେଉଁ ତୃତୀୟରେ ଅଛନ୍ତି ଶ୍ରୋତୃମ୍, ଯିଏ ଶ୍ରବଣ କରୁଛନ୍ତି, ଯିଏ ଶ୍ରବଣ କରୁଛନ୍ତି, ଯିଏ ଯେଉଁଭଳି ଭାବରେ ଶ୍ରବଣ କରିବେ ସେ ସେଇଭଳି ଫଳ ପ୍ରାପ୍ତ ହେବେ, ତେଣୁ ଆମେ ସେ କଥା ଆଉ ବେଶୀ କହିବା ନାହିଁ। ଶ୍ରବଣର ଫଳ ବିଷୟରେ ଆମର କମ୍ ସମୟ ରହିଛି, ଆମେ ଏଇ ଯେଉଁ ଭଗବାନଙ୍କ ଆବିର୍ଭାବ କଥା କହୁଛେ, ତେଣୁ ଭଗବାନ ଯେଉଁ ଆବିର୍ଭାବ ହେଲେ, ଏଇ ଯେଉଁ ଆସିଲେ ସପ୍ତମଙ୍କର ସପ୍ତମଙ୍କ, ଏଇ ଯେଉଁ ବଳି ମହାରାଜ ଥିଲେ, ସମୁଦ୍ର ତା ପୂର୍ବରୁ ସମୁଦ୍ର ମନ୍ଥନ ଲୀଳା ଯେତେବେଳେ ହେଉଥିଲା ସେ ସମୟରେ, ଏଇଟା ହେଇଥିଲା ପଞ୍ଚମଙ୍କ ସମୟରେ, ଅଜି ଚାକ୍ଷୁଷମାନଙ୍କ ସମୟରେ, ଷଷ୍ଠମାନଙ୍କ ସମୟରେ, ଚାକ୍ଷୁଷମାନଙ୍କ ସମୟରେ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା, ଯେଉଁ ଲୀଳାରେ ଭଗବାନ ଆସିଥିଲେ ଅଜିତ ରୂପରେ ଆସିଥିଲେ, ଏବଂ ସେ ଦେବତାମାନେ ଏବଂ ଅସୁରମାନେ ମିଶିକିରି ସମୁଦ୍ର ମନ୍ଥନ କରିଥିଲେ। ଆପଣ ଏଠି ଚିତ୍ର ଥିବ ବୋଲି ସମୁଦ୍ର ମନ୍ଥନ, କ୍ଷୀର ସମୁଦ୍ର ମନ୍ଥନ ହେଇଥିଲା, ସେଠି ଯେଉଁ ଅମୃତ ବାହାରିଥିଲା ସେ ଅମୃତକୁ ଭଗବାନ ମୋହିନୀ ରୂପରେ ଆସିକରି ଦେବତାମାନଙ୍କୁ ଦେଲେ, ଅସୁରମାନଙ୍କୁ ବଞ୍ଚନା କଲେ, ତେଣୁ ତଥାପି ଅସୁରମାନେ ଭଗବାନ ଦେବତାମାନଙ୍କ ସହ ଯୁଦ୍ଧ କଲେ, କାରଣ ଅସୁରମାନେ ବହୁତ ବଳବାନ ଥିଲେ, କିନ୍ତୁ ଦେବତାମାନେ ଯେହେତୁ ଅମୃତ ପାନ କରିଥିଲେ ତେଣୁ ତାଙ୍କର ଶକ୍ତି ବଢ଼ିଯାଇଥିଲା, ତେଣୁ ସେ ଦେବତାମାନଙ୍କୁ ହତ୍ୟା କରି ଚାଲିଲେ, ବଳି ମହାରାଜଙ୍କୁ ମଧ୍ୟ ହତ୍ୟା କରିଦେଇଥିଲେ। ତାପରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ପୁଣି ଜୀବନଦାନ ଦେଲେ, ଶୁକ୍ରାଚାର୍ଯ୍ୟ ଜଣେ ଭଗବାନଙ୍କର ଜଣେ ବିଭୂତି, ଭଗବତ ଗୀତାରେ କୁହାଯାଇଛି କବିନା କୁଶନା କବି, ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ସେ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ତେଣୁ ସେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଏତେ ଶକ୍ତିଶାଳୀ କରିଦେଲେ ସେ ସ୍ୱର୍ଗକୁ ବିଜୟ କରିଗଲେ, ସ୍ୱର୍ଗ ଦେବତାମାନେ ତାଙ୍କ ସହ ଯୁଦ୍ଧ କରିବା ପାଇଁ ଭୟ କଲେ, ତାଙ୍କର ତେଜ ଦେଖିକିରି ରୁଚିକିରି ପଳାଇଗଲେ, ତେଣୁ ଦେବତାମାନଙ୍କର ମା ଯେ ଅଦିତି ସେ ଭଗବାନଙ୍କର ବ୍ରତ କରିଥିଲେ, ବୟବ୍ରତ 12 ଦିନର ବ୍ରତ ରହିଛି, 10ମ ସ୍କନ୍ଧ 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ସେ ବ୍ରତ କରି ଭଗବାନ ବାମନ ରୂପରେ ଆସିଥିଲେ, ସେହି ବାମନ ଦ୍ୱିତୀୟ ଜନ୍ମ ନେଇଥିଲେ, ସେ ଦ୍ୱିତୀୟ ପାର ଆସିଥିଲେ ତାଙ୍କର ପୁତ୍ର ରୂପରେ, ପ୍ରଥମେ ଆସିଥିଲେ କୃଷ୍ଣ ଗର୍ଭ ରୂପରେ, ଦ୍ୱିତୀୟ ଭାବରେ ଆସିଲେ ବାମନ ରୂପରେ, ବାମନ ରୂପରେ ଆସି ତାପରେ ତୃତୀୟ ଭାବରେ ଆସିଲେ ଅଦିତି ଏବଂ କଶ୍ୟପଙ୍କ ପୁତ୍ର ରୂପରେ ଆସିଲେ, ସିଏ ବସୁଦେବ ଏବଂ ଦେବକୀ ହେଇକି ସେ ଆସିଲେ ଅଦିତି ଏବଂ କଶ୍ୟପ, ତେଣୁ ତାଙ୍କର ପୁତ୍ର ରୂପରେ ଆସିଲେ, ଏବଂ ସେ ପ୍ରଥମେ ବିଷ୍ଣୁ ରୂପରେ ଆବିର୍ଭାବ ହେଇ ସେ କଥା କହିଲେ ତାଙ୍କୁ, ତାଙ୍କ ପୂର୍ବଜନ୍ମ କଥା କହିଲେ, ଇଏ ହେଉଛନ୍ତି ଭଗବାନଙ୍କ ଜନ୍ମ କର୍ମ ଚେନ୍ନେ ଦିବ୍ୟମ, ଇଏ ହେଉଛି ଦିବ୍ୟ ଭଗବାନଙ୍କ କଥା ସବୁ। ତେଣୁ ସେ ଭଗବାନ ଆସିବା ପୂର୍ବରୁ ଦେବକୀଙ୍କର 6 ପୁତ୍ର ସନ୍ତାନକୁ କଂସ ହତ୍ୟା କରିଥିଲେ। ଦେବକୀ ଏବଂ ବସୁଦେବ ଯେତେବେଳେ ବିବାହ କଲେ, ସେହି ସମୟରେ ରଥ ଟାଣିକିରି ଆଣୁଥିଲେ କଂସ, ସାରଥି ରୂପରେ ଆସିଥିଲେ। ସେ ସମୟରେ ଆକାଶବାଣୀ ହୋଇଥିଲା ଯେ ତମେ ଯାହାକୁ, ଆରେ ମୂର୍ଖ, ଆରେ ବୁଦ୍ଧ, ତମେ ଯାହାକୁ ବହନ କରୁଛ ତାଙ୍କର ଅଷ୍ଟମ ଗର୍ଭ ତ ହତ୍ୟା କରିବେ। ଏକଥା ଶୁଣି କଂସ ନିଜର ଭଉଣୀ ରାକ୍ଷୀ ପୂର୍ଣ୍ଣମୀ ଥିଲା, ରାକ୍ଷୀ ପୂର୍ଣ୍ଣମୀ କଥା କହିଥିଲୁ, ସେଦିନ ଭଉଣୀ ବିବାହ କରିଛି କିନ୍ତୁ ତଥାପି ତାକୁ ହତ୍ୟା କରିବେ ପଶ୍ଚାତପଦ ହେଲେ ନାହିଁ କଂସ। ଏଭଳି କ୍ରୁର ସେ ଅସୁର ସ୍ୱଭାବ ଏସବୁ ରହିଛି। ସେ ଭଗବତ ଗୀତା ଆପଣମାନେ ଦିଆଯାଇଛି, ଆପଣ ପଢ଼ିବେ, ଷୋଡ଼ଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ। ଅଶୋମୟା ଆଦ ଶତ୍ରୁ ହନିଷେ ଚା ପରାନବୀ ଈଶ୍ୱର ହମ ହମ ଭୋଗୀ ଶୁଦ୍ଧ ହମ ବଳବାନ ସୁଖୀ। ମୁଁ ହେଉଛି ଅସୁର, ମୁଁ ହେଉଛି କ'ଣ, ଇଏ ହେଉଛି ମୋର ଶତ୍ରୁ, ମୁଁ ତାକୁ ହତ୍ୟା କରିବି। ଭଉଣୀ ହେଲେ ବି ଚିନ୍ତା କଲେ ନାହିଁ, ବାହାଘର ଆଜି ତିଥି, ବାହାଘର ତିଥି, କେମିତି ଚିନ୍ତା କରିବେ କେମିତି ହତ୍ୟା କରିବା ପାଇଁ। କିନ୍ତୁ ବସୁଦେବ ବହୁତ ପ୍ରକାର ତାଙ୍କୁ ସାନ୍ତ୍ୱନା ଦେଇ ତାଙ୍କୁ ଯେତେବେଳେ ପ୍ରମିଜ କଲେ, ତାଙ୍କୁ ପ୍ରତିଜ୍ଞା କଲେ, ଆମର ଯେଉଁ ସନ୍ତାନ ଯାହା ଦେବେ ଆମେ ସମସ୍ତ ସନ୍ତାନ ପ୍ରଦାନ କରିବୁ, ସେଇଥିରେ କଂସ ତାଙ୍କ ଭଉଣୀକୁ ହତ୍ୟା କରି ନକରି ଛାଡ଼ିଦେଲା। ତେଣୁ ପ୍ରତିବର୍ଷ ଗୋଟି ଗୋଟି ପୁତ୍ର ସନ୍ତାନ ଯାହା ଦେଉଥିଲେ ଏବଂ ପ୍ରତିବର୍ଷ କଂସ ଆସି ତାକୁ ହତ୍ୟା କରୁଥିଲା। ଏଇ 6 ପୁତ୍ରକୁ ସେ ହତ୍ୟା କରିଛନ୍ତି। ଏଇ 6 ପୁତ୍ର ହେଉଛନ୍ତି ପ୍ରକୃତରେ ମରିଚିକର ପୁତ୍ର, ଆଉ ପୂର୍ବରୁ ସେମାନେ ବ୍ରହ୍ମାଙ୍କ ପ୍ରତି ଗୋଟେ ଅପରାଧ କରିଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଜନ୍ମ ନେଇକି ମୃତ୍ୟୁବରଣ କରିବାକୁ ପଡ଼ିଥିଲା। ଏ 6 ପୁତ୍ର ଏମାନେ ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି, ଏମାନେ ହେଉଛନ୍ତି ପ୍ରକୃତରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଆମର 6 ରିପୁ, ଏମାନେ ଆମର 6 ଶତ୍ରୁ। ଏ ଶତ୍ରୁମାନେ ଯଦି ଆମ ଦୂର ହେବେ ତାହେଲେ ଆମେ ଭଗବାନ ପ୍ରାପ୍ତ ହେବା। ଦେବୀଙ୍କର ପୁତ୍ର ରୂପରେ ଆସି ଭଗବାନ କୃଷ୍ଣ ଆସିବେ। ତା ପୂର୍ବରୁ ଏଇ 6 ପୁତ୍ର ହତ୍ୟା ହୋଇ ମୃତ୍ୟୁବରଣ କରିଛନ୍ତି, କଂସ ହାତରେ ମୃତ୍ୟୁବରଣ କରିଛନ୍ତି। ତେଣୁ ସେହିଭଳି ଭାବରେ ଆମେ ଭଗବାନଙ୍କର ଭଜନ କଲେ ଆମର ମଧ୍ୟ ଯେଉଁ ରହିଛି କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଇତ୍ୟାଦି ଏସବୁ ଦୂର ହେବ। ଏସବୁ ଦୂର ହେଲେ ଭଗବାନ ମଧ୍ୟ ଆମ ହୃଦୟରେ ଆବିର୍ଭାବ ହେବେ। ଯେଉଁଭଳି ଭାବରେ ବସୁଦେବଙ୍କ ହୃଦୟରେ ଆବିର୍ଭାବ ହୋଇଥିଲେ, ବସୁଦେବଙ୍କ ହୃଦୟରୁ ଦେବକୀଙ୍କ ହୃଦୟକୁ ସେ ସ୍ଥାନାନ୍ତରିତ ହେଲେ, ଦେବକୀ ହୃଦୟରୁ ସେ ପୁଣି ପ୍ରକାଶିତ ହେଲେ। ଏଇ ଯେଉଁ ଆସିବ 23-24 ତାରିଖ ଏଇ 2 ଦିନରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଆସିବେ, ସାନ ଭାଇ ରୂପରେ ଆସିବେ। ତେଣୁ ବଳରାମ ବଡ଼ ଭାଇ ରୂପରେ ଆସି ଦେବକୀଙ୍କ ଗର୍ଭରେ ଶଯ୍ୟା ପ୍ରସ୍ତୁତ କରୁଛନ୍ତି। ବଳରାମ ସେ କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ। ସେ ଭଗବାନଙ୍କର ଅନେକ ସେବା କରୁଛନ୍ତି, ଅନେକ ପ୍ରକାର ସେବା କରୁଛନ୍ତି, ଅନନ୍ତ ତାଙ୍କ ନାମ ହେଉଛି ଅନନ୍ତ, ଅନନ୍ତ ପ୍ରକାର ସେବାର ଶେଷ ହେଉନାହିଁ, ତାଙ୍କର ସେବା ଚାଲିଛି, ତାଙ୍କର ବହୁ ପ୍ରକାର ସେବା କରୁଛନ୍ତି ସେ। ତେଣୁ ମାଙ୍କ ଗର୍ଭରେ, ବସୁଦେବଙ୍କ ଦେବକୀଙ୍କ ଗର୍ଭରେ ସେ ଶଯ୍ୟା ସ୍ଥାପନ କରିଥିଲେ, ଯେଉଁଠୁ ଭଗବାନ ଆସିବେ ଭଗବାନ ସେ। ତେଣୁ ଭଗବାନ ବୈକୁଣ୍ଠରେ ତାଙ୍କର ଗୋଲୋକ ଧାମ ରହି ତାଙ୍କ ଯୋଗମାୟାକୁ ଆଦେଶ ଦେଲେ, ଗଛ ଦେବୀ ବ୍ରଜଂ ଗଛ ଦେବୀ ଦେବକିଆ ଗଠରେ ଗର୍ଭଂ ସେ ସାକ୍ଷମ ଧାମ ମାମକମ୍ ତା ସନ୍ନିକୃଷି ରୋହିଣା ଉଦରେ ସନ୍ନିବେଶୟ। ଏ ଦେବୀ ତୁମେ ଯାଅ, ମୋର ମା ଦେବକୀ ଗର୍ଭରେ ଯେଉଁ ସନ୍ତାନ ରହିଛି ତାଙ୍କୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ରୋହିଣୀଙ୍କର ପୁତ୍ର ହେଉଛନ୍ତି, ନିତ୍ୟ ପୁତ୍ର ହେଉଛନ୍ତି ବଳରାମ, ବଳରାମଙ୍କ ନିତ୍ୟ ମାତା ହେଉଛନ୍ତି ରୋହିଣୀ। ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ହେଉଛି ନିତ୍ୟ ସମ୍ବନ୍ଧ, ଆମେ ଭୌତିକ ଜଗତରେ ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ତୁଟିଯିବ, ଏ ଶରୀର ଚାଲିଗଲେ ସେ ସମ୍ବନ୍ଧ ଚାଲିଯିବ, କିନ୍ତୁ ଭଗବାନ ସହିତ ଯେଉଁ ସମ୍ବନ୍ଧ ଅଛି ସେ ସମ୍ବନ୍ଧ କେବେ ନଷ୍ଟ ହେବ ନାହିଁ, ନିତ୍ୟ ସବୁବେଳ ପାଇଁ ସେ ସମ୍ବନ୍ଧ ରହିଛି। ତେଣୁ ବଳରାମ ସବୁବେଳ ପାଇଁ ରୋହିଣୀଙ୍କର ପୁତ୍ର, କିନ୍ତୁ ରୋହିଣୀଙ୍କ ଗର୍ଭରେ ନ ଆସିକି ଦେବଙ୍କ ଗର୍ଭରେ ଆସିଲେ କାହିଁକି ନା, ସେ ପ୍ରଭୁଙ୍କ ପାଇଁ କୃଷ୍ଣଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ କଲେ। ବଳରାମଙ୍କର କୃପାରୁ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା। ବଳରାମଙ୍କର ଯେଉଁ ରହିଛି ହଳ ରହିଛି, ହଳ ମୂଷଳ ରହିଛି ତାଙ୍କର ଆୟୁଧ, ହଳ ଆୟୁଧ ମୂଷଳ ଆୟୁଧ ରହିଛି କ'ଣ ପାଇଁ ନା, ହଳ ଯେମିତି ଆମେ ଲୋକମାନେ ଚାଷ କରୁଛନ୍ତି, ଆପଣଙ୍କ ଏଠି ଚାଷ ହେଉଛି ଧାନକୁଡ଼ିରେ ଚାଷ ହେଉଛି, ବର୍ତ୍ତମାନ ଧାନ ଫାନ ରୋପଣ ହେଉଥିବ, ସବୁ ଧାନ ସବୁ ରୁଆ ହୋଇସାରିଛି ପୁଣି ଆମର ଧାମରେ ମଧ୍ୟ ଧାନ ରୋପଣ ହୋଇଛି ଏ ବର୍ଷ। ତେଣୁ ସେହିଭଳି ଭାବରେ ଆମର ଶରୀର ମଧ୍ୟ ଗୋଟେ କ୍ଷେତ୍ର, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ, ଇଦମ୍ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ। ଏ ଶରୀର ହେଉଛି ଗୋଟେ କ୍ଷେତ୍ର ଭଳି, ଏ କ୍ଷେତ୍ରରେ ଚାଷ କରିବେ ବଳରାମ, ଭଗବାନ ବଳରାମ। ଆମ ହୃଦୟରେ ଯେଉଁ ଅନର୍ଥ ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ସେସବୁ ସେ ହଳ ମାଧ୍ୟମରେ ସଫା କରିଦେବେ, ଯାହାଫଳରେ କି ଭଗବାନ ଆବିର୍ଭାବ ହେବେ। ତେଣୁ ଏହିଭଳି ଭାବରେ ଆମେ ବଳରାମଙ୍କୁ ପ୍ରାର୍ଥନା କରିବା, ନମସ୍ତେ ନମସ୍ତେ ହଳଗ୍ରାମ, ନମସ୍ତେ ତୁ ହଳଗ୍ରାମ, ନମସ୍ତେ ମୂଷଳାୟୁଧ, ଏଭଳି ତାଙ୍କ ସ୍ତୁତି ରହିଛି। ସେ ଆମର ହୃଦୟକୁ ସଫା କରିବେ, ଚାଷ କରିବେ ଆମ ହୃଦୟକୁ, ଯାହାଫଳରେ କୃଷ୍ଣ ଭକ୍ତିରୂପକ ବୀଜ ଲତା ବାହାରିବ, ବୀଜ ଆମେ ଗୁରୁଦେବଙ୍କ ଠାରୁ ସେ ବୀଜ ପ୍ରାପ୍ତ ହୋଇକରି ସେ ଲତା ରୂପରେ ଅଙ୍କୁରୋଦ୍ଗମ ହେବ ଏ ଭକ୍ତି ଲତା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ଭକ୍ତିଲତା ଭକ୍ତିଲତା ଯାଇ କ'ଣ ଅଙ୍କୁରୋଦ୍ଗମ ହେଇ ଆସ୍ତେ ଆସ୍ତେ ବଢ଼ି ଗୋଲକଧାମକୁ ଯିବ, ଭଗବାନ ପାଦ ପାଖରେ ଯାଇକରି ଆଶ୍ରୟ ନେବ। ଯେ କୃଷ୍ଣ ପ୍ରେମ ଫଳ, ତାର ଫଳ ହେଉଛି କୃଷ୍ଣ ପ୍ରେମ। ଏ ଭୌତିକ ଜଗତରେ ସବୁଠାରୁ ଶ୍ରେଷ୍ଠ ପଞ୍ଚମ ପୁରୁଷାର୍ଥ ହେଉଛି କୃଷ୍ଣ ପ୍ରେମ। ଧର୍ମ ଅର୍ଥ କାମ ମୁଖ୍ୟ ହେଉଛି କୈତବ ଧର୍ମ। ତେଣୁ ଇଏ ବଳରାମ କୃପା, ସେଥିପାଇଁ ବଳରାମ ନାୟମ ଆତ୍ମା ବଳହୀନ ଲଭ୍ୟ। ଆମେ ଏଇ ଚିତ୍ ବଳ ପ୍ରାପ୍ତ ନହେଲେ ଭଗବାନଙ୍କୁ ଜାଣିପାରିବା ନାହିଁ, ଜଗନ୍ନାଥଙ୍କୁ ଜାଣିପାରିବା ନାହିଁ। ତେଣୁ ବଳରାମ ଆସି ଶଯ୍ୟା ପ୍ରସ୍ତୁତ କରି ଯାଇଛନ୍ତି, ତାପରେ ଭଗବାନ ଆସି କୃଷ୍ଣ ଆସିବେ। ତେଣୁ କୃଷ୍ଣ ଯେତେବେଳେ ଆସିବେ, ଦେବତାମାନେ ବର୍ଣ୍ଣନା କରାଯାଇଛି, ଦେବତାମାନେ ସବୁ ଯାଇକି ଭଗବାନ ପ୍ରାର୍ଥନା କରିଥିଲେ। ଭୂମି ଦେବୀ ଯେତେବେଳେ ଭାରାକ୍ରାନ୍ତ ହୋଇଯାଇଥିଲେ, ଯେତେବେଳେ ଭଗବାନ କହିଲେ ନା ଚତୁର୍ଥ ଅଧ୍ୟାୟରେ, ଯଦା ଯଦା ହି ଧର୍ମସ୍ୟ ଗ୍ଳାନି ଭବତି ଭାରତ ଅଭ୍ୟୁଥାନମ ଅଧର୍ମସ୍ୟ, ଅଧର୍ମ ଯେତେବେଳେ ବଢ଼ିଯାଏ ସେତେବେଳେ ଭୂମିଦେବୀ ଆଉ ସହିପାରିଲେ ନାହିଁ। ଭୂମିଦେବୀ ଉପରେ ଏତେ ପର୍ବତ ପାହାଡ଼ ପର୍ବତ ସବୁ ରହିଛି, ଝରଣା ନଦୀ ସମୁଦ୍ର ଇତ୍ୟାଦି ସବୁ ରହିଛି। ବର୍ତ୍ତମାନ ଜଳ ଲେବୁଲ ସବୁ ବଢ଼ିଯାଇଛି, ବିଭିନ୍ନ ଆଡ଼େ ବଢ଼ି ବଢ଼ି ହୋଇଗଲାଣି, ହୀରାକୁଦ ସବୁ ଜଳ ଛଡ଼ା ହେଉଛି। ଏତେ ଜଳ ହେଲେ ମଧ୍ୟ ଭୂମି ଉପରେ ସେ ଭାର ନୁହଁ, ଭୂମିର ଭାର ହେଉଛି ପାପ। ପାପର ଭାର ଭୂମି ସହିପାରେ ନାହିଁ। ଏ ପାପ ବିଷୟରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପାପ କ'ଣ ଧର୍ମରାଜଙ୍କୁ ଦୂତମାନେ କହିଛନ୍ତି, କ'ଣ ପାପ କ'ଣ ଧର୍ମ କ'ଣ ପୁଣ୍ୟ, ଏସବୁ କଥା କହିଛନ୍ତି। ପିଲା ଆପଣ ଖାଲି ସଂକ୍ଷେପରେ ଜାଣନ୍ତି, ଏ ପାପର ଚାରୋଟି ସ୍ଥାନ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ତତ୍ର ଅଧର୍ମ ସ୍ତୁତିର୍ବିଧା, ଦ୍ୟୁତ କ୍ରୀଡ଼ା ନିଶାପାନ ଚା ପାନ ବିଡ଼ି ସିଗାରେଟ୍ ଇତ୍ୟାଦି ଯେତେ ରହିଛି, ନିଶାପାନ ଅବୈଧ ସ୍ତ୍ରୀ ସଙ୍ଘ ବିବାହ ବାଦ ଅନ୍ୟ ସ୍ତ୍ରୀ ସଙ୍ଗ କରିବା, ପୁରୁଷ ସଙ୍ଗ କରିବା, ଏ ଯେଉଁ ଅବୈଧ ସ୍ତ୍ରୀ ସଙ୍ଘ ଏବଂ ଜୀବ ହତ୍ୟା, ମାଛ ମାଂସ ଯେଉଁ ଖିଆ ହେଉଛି ଜୀବ ହତ୍ୟା, ଏଇ ଚାରୋଟି ଅଧର୍ମର ସ୍ଥାନ ରହିଛି। ପରୀକ୍ଷିତ ମହାରାଜ କଳିକୁ ଏହି ଚାରୋଟି ସ୍ଥାନ ଦେଇଥିଲେ। ତେଣୁ 5500 ବର୍ଷ ତଳେ ସେହିଭଳି ଭାବରେ ଯେଉଁ ରାଜାମାନେ ସବୁ ହୋଇଯାଇଥିଲେ, କଂସ ଇତ୍ୟାଦି ଯେତେ ରାଜା ଥିଲେ, ଏମାନେ ସବୁ ନୃପ ବ୍ୟାଜ ବୋଲି କୁହାଯାଏ। ଏମାନେ ପ୍ରକୃତରେ ରାଜା ନୁହନ୍ତି, ରାଜା ଯିଏ ଧର୍ମନୀତି ଅନୁସାରେ ଶାସନ କରିବେ। ଯୁଧିଷ୍ଠିର ମହାରାଜଙ୍କ ବିଷୟରେ ଆସିବ କଥା, ଭଗବାନ ଆସି ତାଙ୍କର ସବୁ ଲୀଳା କରିଛନ୍ତି, ପାଣ୍ଡବମାନଙ୍କ ସହିତ ପାଣ୍ଡବ ରାଜ୍ୟକୁ ସ୍ଥାପନ କରିଛନ୍ତି, ଯୁଧିଷ୍ଠିର ମହାରାଜଙ୍କୁ ସମ୍ରାଟ କରିଛନ୍ତି, ଦୁର୍ଯ୍ୟୋଧନଙ୍କୁ ଗୁରୁ ପାଣ୍ଡବ ଯୁଦ୍ଧ କଲେ ସୃଷ୍ଟି କରି କୌରବମାନଙ୍କୁ ସବୁ ବିନାଶ କଲେ ସେ ଭଗବାନ। ଅଧର୍ମର ରାଜ୍ୟ ଭଗବାନ ସ୍ଥାପନ କରିବେନି, ଭଗବାନ ଧର୍ମର ରାଜ୍ୟ ସ୍ଥାପନ କରିବେ, ଧର୍ମ ସଂସ୍ଥାପନାର୍ଥାୟ ଧର୍ମ ସ୍ଥାପନ ସେ କରିବେ। ତେଣୁ ଭଗବାନ ଯେଉଁ ଆସିଲେ, ସେହି ସମୟରେ ଆସିବା ପୂର୍ବରୁ ଅଧର୍ମର ଭାର ବଢ଼ିଯାଇଥିଲା, ଭୂମି ଆଉ ସହିପାରିଲେ ନାହିଁ। ଗୋଟେ କ'ଣ ଗାଭୀ ରୂପରେ ଯାଇ ପହଞ୍ଚିଲେ, ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ, ମୁହଁରେ ଭାରରୁ ମୋତେ ରକ୍ଷା କରନ୍ତୁ, ବ୍ରହ୍ମାଙ୍କର ସ୍ତୁତି କରୁଛନ୍ତି। ତେଣୁ ବ୍ରହ୍ମା ସବୁ ଦେବତାମାନଙ୍କୁ ନେଇ ଯାଇକରି କ୍ଷୀର ସମୁଦ୍ର ତଟରେ, ଯେଉଁଠି ଭଗବାନ କ୍ଷୀରୋଦସାଇ ବିଷ୍ଣୁ ରହିଛନ୍ତି, ତାଙ୍କ ପାଖରେ ସବୁ ସ୍ତୁତି କରିଛନ୍ତି, ପୁରୁଷ ସୂକ୍ତ ମନ୍ତ୍ରରେ ସବୁ ଭଗବାନଙ୍କ ଆରାଧନା କରିଛନ୍ତି। ତେଣୁ ଭଗବାନ କହିଲେ ଯେ ସେ ଆସିବେ, ବସୁଦେବଙ୍କର ଗୃହରେ ଆସିବେ, ସେ ଭଗବାନ ଆସିବେ, ତୁମେ ଯାଇକରି ଦେବତାମାନଙ୍କୁ କହିଲେ, ତୁମେ ଯାଇକରି ସେଇଠି ସବୁ ଜନ୍ମ ନିଅ, ତୁମ ସ୍ତ୍ରୀମାନଙ୍କ ସହିତ ସବୁ ଜନ୍ମ ନିଅ, ମୋ ଲୀଳାରେ ସାମିଲ ହେବ କହିଥିଲେ। ତେଣୁ ସେମାନେ ପ୍ରଥମେ ଯେଉଁ ଦେବତାମାନେ ଅଛନ୍ତି, ଦେବତାମାନଙ୍କର ଯେଉଁ ଅଦିତି ଏବଂ କଶ୍ୟପ ଇଏ ଆସିଲେ, ବସୁଦେବ ଦେବକୀ ରୂପରେ ଆସିଲେ, ଏବଂ ଦେବତାମାନେ ସବୁ ବିଭିନ୍ନ ଭାବରେ ସବୁ ଆସି ଜନ୍ମଗ୍ରହଣ କରିଛନ୍ତି ଦେବତାମାନେ। ତେଣୁ ଏଇ ଭାଦ୍ର ମାସ ଯେଉଁ କୃଷ୍ଣ ଯେଉଁ କ'ଣ ଯେଉଁ ରହିଛି କୃତିପକ୍ଷ, ଏଇଟା କୃଷ୍ଣପକ୍ଷ। କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଆସିବେ, ରାତି 12ଟାରେ ଭଗବାନ ଆବିର୍ଭାବ ହେବେ। ତା ପୂର୍ବରୁ ଭଗବାନ ଆସିବା ପୂର୍ବରୁ ଜନ୍ମ ନେବା ପୂର୍ବରୁ ପ୍ରଥମେ ବସୁଦେବଙ୍କର ମନରେ ଆସିଲେ ଭଗବାନ। ବସୁଦେବ ମନରେ ଆସିଲେ, ବସୁଦେବ କହିଲେ ଶୁଦ୍ଧ ସତ୍ୟ ସ୍ତର, ଆମେ ଯେଉଁ ଭଗବାନ ପୂଜା କରୁଛେ, ଜପ କରୁଛେ, ଭଗବାନଙ୍କର ବିଭିନ୍ନ ସେବା କରୁଛେ, ତାର ଉଦ୍ଦେଶ୍ୟ ହେଉଛି ଆମେ ସତ୍ୟଗୁଣକୁ ଆସୁଛେ, ଶୁଦ୍ଧ ସତ୍ୟକୁ ଆସିବା, ଏ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବା, ଆମେ ଶୁଦ୍ଧ ସତ୍ୟ ସ୍ତରକୁ ଆସିବା। ସେ ଶୁଦ୍ଧ ସତ୍ୟ ସ୍ତରରେ ଆସିଲେ ଆମେ ଭଗବାନଙ୍କ ଆମର ହୃଦୟରେ ବା ମନରେ ଆବିର୍ଭାବ ହେବେ ଭଗବାନ। ତେଣୁ ବସୁଦେବଙ୍କର ମନରେ ଆବିର୍ଭାବ ହେଲେ ଭଗବାନ ଆସିଲେ, ଭଗବାନଙ୍କ ମନରେ ଆସିଲେ, ସେତେବେଳେ ସେ ଦେବକୀଙ୍କର ମନକୁ ତାକୁ ଦେଲେ, ପ୍ରଦାନ କଲେ। ଇଏ ହେଉଛି ଦୀକ୍ଷା, ଗୁରୁଦେବ ଶିଷ୍ୟକୁ ଯେଉଁ ଦୀକ୍ଷା ପ୍ରଦାନ କରନ୍ତି ସେ କୃଷ୍ଣଙ୍କୁ ପ୍ରଦାନ କରନ୍ତି। ତେଣୁ ଦେବକୀ ଅନୁଭବ କଲେ ତାଙ୍କ ଗର୍ଭରେ ଜଣେ ସନ୍ତାନ ରହୁଛନ୍ତି, ଏ ଅନୁଭବ ଆସିଲା ତାଙ୍କୁ। ଏ ଭଗବାନଙ୍କର ହେଉଛି ଜନ୍ମକର୍ମ ସବୁ ଦିବ୍ୟ, ସାଧାରଣ ମନୁଷ୍ୟ ଭଳି ନୁହଁ, ଏଇଭଳି ଭାବେ ଭଗବାନ ଆସନ୍ତି। ଏ ଦିବ୍ୟ ଭଗବାନଙ୍କ ଦିବ୍ୟତା ହେଉଛି ଏଇଟା। ତେଣୁ ଗର୍ଭରେ ଯେତେବେଳେ ଦେବକୀ ଅନୁଭବ କଲେ ଭଗବାନ ମୋର ଗର୍ଭରେ ରହିଛନ୍ତି, ସେ ଆନନ୍ଦ ତାଙ୍କର ବଢ଼ିଗଲା, କାରଣ ସେ ହେଉଛନ୍ତି ଆନନ୍ଦ ଘନ, ସଚିଦାନନ୍ଦ ଘନ, ସେ ସଚିତ ଏବଂ ଆନନ୍ଦ ସେ ସବୁବେଳେ ପାଇଁ ରହିଛନ୍ତି, ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ। ତେଣୁ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ, କି ଆନନ୍ଦ ହେଇଗଲା, ଆନନ୍ଦ ଘନ ସିଏ। ବହୁତ ବିସ୍ତାର ପ୍ରସଙ୍ଗ ଅଛି, ଆମେ ସଂକ୍ଷେପରେ ଖାଲି ଆପଣ କହୁଛେ। ତେଣୁ ଇଏ ଦେବତାମାନେ ଜାଣିଗଲେ, ବର୍ତ୍ତମାନ ମୋବାଇଲରେ ଆମେ ସବୁ କହିଦେଉଛେ, ଆମେରିକାରେ ଲୋକମାନେ ଯିଏ ଅଛନ୍ତି କଥା ହେଇଯାଉଛେ, କିନ୍ତୁ ଦେବତାମାନଙ୍କର ତା'ଠୁ ଆହୁରି ସୂକ୍ଷ୍ମ ମୋବାଇଲ ସବୁ ରହିଛି ତାଙ୍କ ପାଖରେ, ଲେଟେଷ୍ଟ ଟେକ୍ନୋଲୋଜି ତାଙ୍କ ପାଖରେ ସବୁ ରହିଛି। ଆମେ କୋଟିଏ ବର୍ଷ ପରେ ଯାହା ପ୍ରାପ୍ତ ହେବା, ସେ ବର୍ତ୍ତମାନ ମଧ୍ୟ ସେ ସବୁ ପ୍ରାପ୍ତ ହୋଇଛନ୍ତି, ତାଙ୍କର ଏତେ ଟେକ୍ନୋଲୋଜି ଡେଭଲପ୍ ଟେକ୍ନୋଲୋଜି ରହିଛି। ତେଣୁ ସେମାନେ ଜାଣିଗଲେ ଦେବୀଙ୍କ ଗର୍ଭରେ ଭଗବାନ ଆସିଗଲେ, ସେ ଆସି ପହଞ୍ଚିଗଲେ, ଦେବୀଙ୍କୁ ଗର୍ଭସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଗର୍ଭସ୍ତୁତି। ବହୁତ ଆନନ୍ଦିତ ହୋଇଯାଇଛନ୍ତି ଭଗବାନ ଆସିଗଲେ, ଭଗବାନ ଆସିଲା ମାନେ ଭକ୍ତମାନେ ବହୁତ ଆନନ୍ଦରେ ବିହୋଳ ହୋଇ ନୃତ୍ୟ କରିବେ, ଯେଉଁଭଳି ଭାବେ ମେଘ ଦେଖିଲେ ମୟୂର ନୃତ୍ୟ କରେ, ବର୍ଷା ହେଲେ କ'ଣ ଯେଉଁମାନେ ରହିଛନ୍ତି ଚାତକ ଆନନ୍ଦିତ ହୋଇଯାଏ, ସେଭଳି ଭାବରେ ବର୍ଷା ହେଲେ କୃଷ୍ଣ ମଧ୍ୟ ଆନନ୍ଦିତ ହୋଇଯାଏ, ସେଇଭଳି ଭାବରେ ବ୍ରହ୍ମା ଶିବ ନାରଦ ଇତ୍ୟାଦି ସମସ୍ତେ ସେ ଆନନ୍ଦରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଗର୍ଭସ୍ତୁତି ଯାହାକୁ କୁହାଯାଏ, ଗର୍ଭସ୍ତୁତି କରିଛନ୍ତି। ତେଣୁ ଭଗବାନ ମାଆଙ୍କ ଗର୍ଭରେ କେତେ ମାସ ରହିଥିଲେ, 8 ମାସ ଥିଲେ, ଭଗବାନ 8 ମାସ ଥିଲେ ଦେବୀଙ୍କ ଗର୍ଭରେ, 8 ମାସ ଥିଲେ। ଆଗରୁ ଆସିଗଲେ କାହିଁକି ନା, ଆଚାର୍ଯ୍ୟ କହୁଛନ୍ତି କଂସ ହିସାବ କରୁଛି, କେତେବେଳେ ସେ ଜନ୍ମ ହେବ ମୁଁ ତାକୁ ହତ୍ୟା କରିବି, ସପ୍ତମ ସନ୍ତାନର କଥା ପାଇପାରିଲେ ନାହିଁ ବଳଦେବ, ଏଇଭଳିଆ ଟ୍ରାନ୍ସଫର୍ ହୋଇଗଲେ, ତେଣୁ ସପ୍ତମ ତା ହିସାବ ସେ କରିପାରିଲାନି, ଗର୍ଭପାତ ହୋଇଗଲା ବୋଲି ଭାବିଲେ। କିନ୍ତୁ ଅଷ୍ଟମ ଯେଉଁ ଗର୍ଭ ଯେଉଁଦିନ ଆସିଗଲା ସେ ହିସାବ କରୁଛନ୍ତି, ଡାକ୍ତରମାନେ ଏମିତି କହିଦିଅନ୍ତି ଏକ୍ସପେକ୍ଟେଡ୍ ଡେଟ୍ ଅଫ୍ ଡେଲିଭରି ଇଡି ଏକ୍ସପେକ୍ଟେଡ୍ ଅମକ ଦିନ ଜନ୍ମ ହେବେ, କଂସ ସେଇଭଳିଆ ହିସାବ କରୁଛି କେବେ ଦଶ ମାସ ହେବ ସେ ସନ୍ତାନ ଯାହା ହେବ ମୁଁ ତାକୁ ହତ୍ୟା କରିବି, କିନ୍ତୁ ଭଗବାନ ତାକୁ ବଞ୍ଚନା କରି 8 ମାସରେ ଭଗବାନ ଆବିର୍ଭାବ ହୋଇଗଲେ ମାଆଙ୍କ ଗର୍ଭରୁ। ଏଇଭଳି ଭାବରେ ଆସିଲେ, ବିଷ୍ଣୁ ରୂପରେ ଆସିଗଲେ, ଚତୁର୍ଭୁଜ ରୂପରେ ଆସିଗଲେ, ଏବଂ ବସୁଦେବ ଏବଂ ଦେବକୀ ତାଙ୍କୁ ସ୍ତୁତି କରୁଛନ୍ତି। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରେ, ତମ ଅଦ୍ଭୁତମ ବାଳକମ ଅମ୍ବୁଜେ କ୍ଷଣମ, କିଭଳି ସେ ଆସୁଛନ୍ତି ଅଦ୍ଭୁତ ବାଳକ, ସେ ଅଦ୍ଭୁତ ବାଳକ, ଭଗବାନ ହେଉଛି ଦିବ୍ୟ ଅଦ୍ଭୁତ ବାଳକ, କିଭଳି ନା ଅମ୍ବୁଜେ କ୍ଷଣମ, ତାଙ୍କ ଚକ୍ଷୁ ପଦ୍ମ ଭଳି ସୁନ୍ଦର ଦେଖାଯାଉଛି, ଅମ୍ବୁଜେ କ୍ଷଣମ, ଚତୁର୍ଭୁଜ କଞ୍ଜରଥାଙ୍କ ଚାରିଭୁଜରେ ଶଙ୍ଖଚକ୍ର ଗଦାପଦ ଧାରଣ କରିଛନ୍ତି, ଏବଂ ପିତାମ୍ବର ଧାରଣ କରିଛନ୍ତି, ସାନ୍ଦ୍ର ପାୟୁଧ ସୌଭଗମ, ତାଙ୍କର ମେଘ ଘନ ଘନ ମେଘ ଭଳି ତାଙ୍କର ଶରୀରର ରଙ୍ଗ, ପିତାମ୍ବର ଧର ସାନ୍ଦ୍ର ପୌଧ ସୌଭଗମ, ଏଇଭଳି ଭାବରେ ଚତୁର୍ଭୁଜ ବକ୍ଷରେ ତାଙ୍କର ରହିଛି ଶିବସ୍ୱ ଲକ୍ଷ୍ମଣ ବଳସ୍ୱ ବି କୌସ୍ତୁଭମ୍, ବକ୍ଷ ଦେଶରେ ଶିବସ୍ୱ ଚିହ୍ନ ରହିଛି, ଏ ଦେଖୁଛନ୍ତି ବସୁଦେବ ଏବଂ ଦେବକୁ ଦେଖୁଛନ୍ତି, ତେଣୁ ତାଙ୍କୁ ସେଭଳି ସ୍ତୁତି କରିବେ ସିଏ, ଏବଂ ଗଳସ ବି କୌସ୍ତୁଭ ଗଳାରେ କୌସ୍ତୁଭ ଶୋଭା ପାଉଛି, ଭଗବାନଙ୍କର ପାଖରେ ହିଁ କୌସ୍ତୁଭ ରହେ, ଆଉ କାହା ପାଖରେ କୌସ୍ତୁଭମଣି ନଥାଏ। ତେଣୁ ଏହିଭଳି ଭାବରେ ପ୍ରଥମେ ବସୁଦେବ ତାଙ୍କୁ ପ୍ରାର୍ଥନା କରିଛନ୍ତି, ଭଗବାନ ପ୍ରାର୍ଥନା ସ୍ତୁତି କରିଛନ୍ତି, ନିଜ ପୁଅ ହେଲେ ମଧ୍ୟ ସ୍ତୁତି କରିଛନ୍ତି, ତାପରେ ଦେବକୀ ମଧ୍ୟ ସ୍ତୁତି କରିଛନ୍ତି ଭଗବାନଙ୍କୁ। ସ୍ତୁତି କଲା ପରେ ତାଙ୍କୁ ସେ ପ୍ରାର୍ଥନା କରିଛନ୍ତି ଯେ ଲୋକମାନେ ଯେତେବେଳେ ଜାଣିବେ ଶୁଣିବେ ଯେ ବିଷ୍ଣୁ ଭଗବାନ ବିଷ୍ଣୁ ଦେବକୀଙ୍କର ପୁତ୍ର ରୂପରେ ଆସିଛନ୍ତି, ମୋତେ ସମସ୍ତେ ଥଟ୍ଟା କରିବେ, ଉପହାସ କରିବେ, ତେଣୁ ତୁମେ ସାଧାରଣ ବାଳକ ହୋଇଯାଅ, ଏଭଳି ଭାବରେ ସ୍ତୁତି କରିଛନ୍ତି। ତେଣୁ ଭଗବାନ କହିଲେ ସେଇଠି ତାଙ୍କୁ, ତାଙ୍କ ପୂର୍ବଜନ୍ମ କଥା କହିଲେ, ତିନି ଜନ୍ମର କଥା କହିଲେ, କହିଲେ ଠିକ୍ ଅଛି, ତୁମେ ଯେତେବେଳେ ବସୁଦେବ ପୃଷ୍ଣୀ ଏବଂ ସୁତପା ରୂପରେ ଆସିଥିଲ ସ୍ୱାମୀମାନଙ୍କ ସମୟରେ, ସେତେବେଳେ ମୁଁ ଏଇ ରୂପରେ ତୁମ ପାଖରେ ଆବିର୍ଭାବ ହୋଇଥିଲି, ଏବଂ ତୁମେ ଚାହିଁଥିଲ ମୋ ଭଳି ଗୋଟେ ପୁତ୍ର, ତେଣୁ ମୁଁ ତୁମର ସେ ସମୟରେ ତୁମର ପୁତ୍ର ହୋଇକି ଆସିଥିଲି, ମୋର ନାମ ଥିଲା କୃଷ୍ଣ ଗର୍ଭା, ତାପରେ ମୁଁ ବାମନଦେବ ରୂପରେ ଆସିଲି, ବର୍ତ୍ତମାନ ଏଇ ଯେଉଁ ଆସୁଛି ତୁମ ପୁତ୍ର ରୂପରେ ତୁମକୁ ଜଣାଇ ଦେବା ପାଇଁ ମୁଁ ଏଇ ରୂପ ଧାରଣ କଲି। କହିଲେ ତାପରେ କହିଲେ ଯଦି ତୁମେ ଭୟ କରୁଛ, କଂସକୁ ଭୟ କରୁଛ, ତାହେଲେ ମୋତେ ନେଇକି ନନ୍ଦଳରୁ ଛାଡ଼ିଦେଇ ଆସ। ତେଣୁ କହିକି ସେ ସାମାନ୍ୟ ଶିଶୁ ଭଳି ହୋଇଗଲେ। ତେଣୁ ବସୁଦେବ ଯେତେବେଳେ ପୁତ୍ରକୁ ଧାରଣ କଲେ, ଧରିଲେ, ଦୁଇ ହାତରେ ଧରିଲେ, ସେ ସମୟରେ ତାଙ୍କର ହାତରେ ଯେଉଁ ଶୃଙ୍ଖଳା ଥିଲା ବନ୍ଦୀ ହୋଇକି ରହିଥିଲେ କଂସର ବନ୍ଦୀଶାଳାରେ, ସେସବୁ ଖୋଲିଗଲା, ବନ୍ଦୀ ଘର ଯେଉଁ ଥିଲା କବାଟ ଲାଗିଥିଲା, କବାଟ ତାଲା ସବୁ ଖୋଲିଗଲା। କିଭଳି ଖୋଲିଗଲା? ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେଭଳି ସୂର୍ଯ୍ୟ ଉଦୟ ହେଲେ ଚନ୍ଦ୍ର ରାତ୍ରିର ଅନ୍ଧକାର ଦୂର ହୋଇଯାଏ, ଦିବସର ସୂର୍ଯ୍ୟଙ୍କର ଉଦୟରେ ରାତ୍ରିର ଅନ୍ଧକାର ଦୂର ହୋଇଯାଏ, ସେଭଳି ଭାବେ ସବୁ ବନ୍ଧନ ଅବସ୍ଥା ସବୁ ଖୋଲିଗଲା ବସୁଦେବଙ୍କର। ଏବଂ ସବୁ ରକ୍ଷୀମାନେ ଯେଉଁ ଥିଲେ, ସିକ୍ୟୁରିଟି ଗାର୍ଡ଼, ହଜାର ହଜାର ସିକ୍ୟୁରିଟି ଗାର୍ଡ଼ ରହିଥିଲେ, ସମସ୍ତେ ଶୟନ କରିଗଲେ, ନିଦ୍ରାଯୁକ୍ତ ହୋଇଗଲେ ସମସ୍ତେ। ଏବଂ ବସୁଦେବ ତାଙ୍କୁ ନେଇକରି ଯାଇ ପହଞ୍ଚିଲେ ରାତିର ଅଧ, ରାତି ଅଧରେ ବର୍ଷା ବି ହେଉଛି, ତେଣୁ ବର୍ଷାରୁ ରକ୍ଷା କରିବା ପାଇଁ ସେ ଛତା ନେଇନଥିଲେ। ତେଣୁ ଅନନ୍ତଦେବ ଏଇ ବଳରାମ ବଡ଼ ଭାଇ, ସେ ଅନନ୍ତ ଯେଉଁ ବାର୍ଷିକ ରୂପରେ ଆସି ତାଙ୍କ ଫଣା ଦେଇକରି ତାଙ୍କୁ ରକ୍ଷା କରୁଛନ୍ତି, ବର୍ଷାରୁ ରକ୍ଷା କରୁଛନ୍ତି, ଛତା ହିସାବରେ ରହିଛନ୍ତି, ସବୁପ୍ରକାର ସେବା କରୁଛନ୍ତି ବଳରାମ। ତାଙ୍କର ବଳଦେବ ଯେଉଁ ରହିଛନ୍ତି, ସେ ଭଗବାନ କୃଷ୍ଣଙ୍କର ସେବାରେ, ଜଗନ୍ନାଥଙ୍କ ସେବାରେ ରତ ରହିଛନ୍ତି ସବୁବେଳେ। ତେଣୁ ଏହିଭଳି ଭାବରେ ଯାଇ ଯେତେବେଳେ ଯମୁନା ନଦୀ କୂଳରେ ପହଞ୍ଚିଗଲେ, ଯମୁନା ନଦୀରେ ବହୁତ ଭୀଷଣ ବନ୍ୟା ହେଇଛି, ତେଣୁ ବସୁଦେବ ଚିନ୍ତା କରୁଛନ୍ତି କେମିତି ନଦୀ ପାର ହେବେ। ସେହି ସମୟରେ ଯେଉଁଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କୁ ସମୁଦ୍ର ତାଙ୍କୁ ପଥ ଦେଇଦେଇଥିଲେ, ସେହିଭଳି ଭାବରେ ଯମୁନା ନଦୀ ଦୁଇ ଭାଗ ହୋଇଗଲେ, ଦୁଇ ଭାଗ ହୋଇଗଲେ, ମାନେ ରାସ୍ତା ହୋଇଗଲା, ଗୋଟେ ରାସ୍ତା ହୋଇଗଲା। ତେଣୁ ବସୁଦେବ ଚିନ୍ତା କରୁଛନ୍ତି କ'ଣ କରିବି, ଚାରିଆଡ଼େ ଦୁଇପଟେ ନଦୀର ମାନେ ସମୁଦ୍ର ଜଳ ରହିଛି, ଜଳର ଢେଉ ରହିକି ପଡ଼ିକି ରହିଛି, ବହୁତ ଉଚ୍ଚା ହୋଇକି ରହିଛି, ଜଳ ଭିତରେ ଯିବେ କାଳେ ଯଦି ଜଳ ପୁଣି ବୋଝେ ଫୁଲ୍ ହୋଇଯିବ ତାହେଲେ ସବୁ ବୁଡ଼ିଯିବି, କ'ଣ ଚିନ୍ତା କରୁଛନ୍ତି ଏଇଭଳି ଭାବରେ। ତେଣୁ ଆମର ଶ୍ରୀମନ୍ତ ଗୌରବନ୍ଦି ସେ ମହାରାଜ କଥାଟି କହୁଥିଲେ ଯେ ସେହି ସମୟରେ ଗୋଟେ ଶିଆଳ ଗୋଟେ ବିଲୁଆଟେ ଆସି ସେଇ ପଳେଇଗଲା, ସେ ହେଉଛି ମାୟାଦେବୀ, ତାଙ୍କୁ ବାଟ ଦେଖାଇଦେଲେ, ସେଇ ରାସ୍ତାରେ ପଳେଇଗଲା। ତେଣୁ ବସୁଦେବ ତାଙ୍କ ପୁତ୍ରକୁ ନେଇ ଚାଲିଗଲେ, ଯମୁନା ନଦୀ ପାର ହୋଇକି ଚାଲିଗଲେ ବ୍ରଜରେ। ନନ୍ଦ ମହାରାଜ ସେମାନେ ସବୁ ବି ଶୟନ କରିଯାଇଛନ୍ତି, ଯଶୋଦା ମା ମଧ୍ୟ ଶୟନ କରିଯାଇଛନ୍ତି, ତାଙ୍କର ପୁତ୍ର କ'ଣ ପୁତ୍ର ହେଇଛି କି କନ୍ୟା ହେଇଛି କ'ଣ ସେ ଜାଣିନଥିଲେ ଯଶୋଦା ମା। ତାଙ୍କର ପ୍ରକୃତରେ ତାଙ୍କର ଦୁଇଟି ସନ୍ତାନ ଯାହା ଦେଇଛି, ଜାଣ ସନ୍ତାନ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା, ଯଶୋଦା ମା ଜାଣିନାହାନ୍ତି, ସେ ଅଚେତନ ହୋଇଯାଇଥିଲେ ତାଙ୍କର ପୁତ୍ର ଜନ୍ମ ବେଳେ, ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ସମୟରେ। ତେଣୁ ବସୁଦେବ ସେ ପୁତ୍ର ସନ୍ତାନ ଦେଖିଲେ ନାହିଁ, ସେ ଦେଖିଲେ ସେ କନ୍ୟାକୁ ଦେଖିଲେ, ତେଣୁ ସେ ତାଙ୍କର ପୁତ୍ରକୁ ରଖିକିରି ସେ କନ୍ୟାକୁ ନେଇ ଚାଲିଗଲେ। ତେଣୁ ବସୁଦେବଙ୍କ ପୁତ୍ର ଏବଂ ଯଶୋଦାଙ୍କର ଯେ ପୁତ୍ର ମିଶିକିରି, ଦୁଇ ପୁତ୍ର ମିଶିକିରି ଏକ ହେଇକିରି ଲୀଳା କଲେ, ଏକ ହେଇକି ଲୀଳା କଲେ, ଏସବୁ କଥା ଆପଣମାନେ ଶ୍ରବଣ କରିବେ। ତାପରେ ତା ପରଦିନ ଏପଟେ କଂସ ଜାଣିଲା ଯେ ଅଷ୍ଟମ ଗର୍ଭ ଗୋଟେ କନ୍ୟା, ତେଣୁ ସେ କନ୍ୟାକୁ ତଥାପି ଛାଡ଼ିଲା ନାହିଁ, ହତ୍ୟା କରିବା ପାଇଁ ଉଦ୍ୟତ ହେଲା, ହତ୍ୟା କରିବା ପାଇଁ ଯେତେବେଳେ ଚାହୁଁଥିଲା ସେ ସବୁ କନ୍ୟା ଚାଲିଗଲେ, ତାଙ୍କ ହାତରୁ ଚାଲିଗଲେ। ଅଷ୍ଟଭୁଜା ରୂପରେ ଦଶଭୁଜା ରୂପରେ ଆବିର୍ଭାବ ହୋଇଗଲେ, ଦୁର୍ଗା ଦେବୀ ରୂପରେ ଆବିର୍ଭାବ ହୋଇଗଲେ। ତେଣୁ ସେ କହିଲେ ତାଙ୍କୁ, କଂସ ତୁ ଯେଉଁ ଅତ୍ୟାଚାର କରୁଛୁ ଏସବୁ ଅତ୍ୟାଚାର ବନ୍ଦ କର, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି। ଏଇଭଳି ଭାବରେ କହି ଚାଲିଗଲେ। ଏଣେ ନନ୍ଦ ମହାରାଜଙ୍କର ତା ପରଦିନ ନନ୍ଦ ଉତ୍ସବ ହେଉଛି। ନନ୍ଦ ଉତ୍ସବ, ନନ୍ଦ କି ଆନନ୍ଦ ଭୟ ଜୟ କହ୍ନିଆ ଲାଲ କି, ଏସବୁ ହେବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେ 5500 ବର୍ଷ ତଳେ ଦ୍ୱାରକାରେ କୃଷ୍ଣ ରୂପରେ ଆସିଥିଲେ, ସେହି ବର୍ତ୍ତମାନ ଜଗନ୍ନାଥ ବଳଦେବ ଏବଂ ସୁଭଦ୍ର ରୂପରେ ପୂଜିତ ହେଉଛନ୍ତି ନୀଳାଚଳ ଧାମରେ। ତାଙ୍କ ଲୀଳା ବହୁତ ବିସ୍ତାର ରହିଛି, ଏସବୁ ବର୍ଣ୍ଣନା କରାଯିବ। ଏହି ପ୍ରସଙ୍ଗକ୍ରମେ ଆମେ ଏହି କଥାଟି କହିଲେ। ଆମର ଏ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କ'ଣ କାହାର ପ୍ରଶ୍ନ ଅଛି ନା ନାହିଁ, ସମସ୍ତେ ଶୁଣିଲେ ନା ନାହିଁ, ଆମେ ଠିକ୍ ଭାବରେ କହିପାରିଲୁ ନା ନାହିଁ, ଆମର କଟକୀ ଭାଷା ଆପଣ ବୁଝିପାରିଲେ କି ନାହିଁ, ଆପଣ ସମ୍ବଲପୁରୀ ଭାଷା। ଯଦି କାହାର କିଛି ପ୍ରଶ୍ନ ନାହିଁ ତାହେଲେ ଆମର ପ୍ରଭୁ କିଛି କଥା କହିବେ ବା କିଛି ସଂକୀର୍ତ୍ତନ କରିବେ, କଥାକୁ ଆମେ ଦେବା। ଆମର କଥାକୁ ବିଶ୍ରାମ ଦେଉଛେ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେ ଗୌରବନ୍ଦ କି, ଜୟ ଗୌରମାନନ୍ଦେ। Mm-hmm.